ভগবতে বাসুদেবায়। শ্রীমদ ভাগবতম দশম স্কন্ধ সতীশতম অধ্যায়ରୁ ଆମମାନେ ଶ୍ରବଣ କରୁଥିଲେ, ଇନ୍ଦ୍ର ସମ୍ପ୍ରତ ଭଗବାନଙ୍କ ସମ୍ମୁଖରେ ଏକାକୀ କେହି ନଥିଲେ, କୌଣସି ସଖା ନଥିଲେ। ବ୍ରହ୍ମାଜୀଙ୍କୁ ବ୍ରହ୍ମାଜୀଙ୍କର ଯେତେବେଳେ ସ୍ତୁତି ଥିଲା, ବ୍ରହ୍ମାଜୀ ଯେତେବେଳେ ସ୍ତୁତି କରୁଥିଲେ ସେତେବେଳେ ସଖାମାନେ ଥିଲେ କୃଷ୍ଣଙ୍କ ସହିତ, କିନ୍ତୁ ଇନ୍ଦ୍ରଙ୍କ ସ୍ତୁତି ବେଳେ କେବଳ ଇନ୍ଦ୍ର ଥିଲେ, ସଖା କେହି ନଥିଲେ। କାହିଁକି କୃଷ୍ଣ ଯେବେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କୃଷ୍ଣ ଯାଇଥିଲେ ଏକାକୀ ଯାଇଥିଲେ କାହାକୁ ନ ଜଣେଇ ଗୋବର୍ଦ୍ଧନ ଶିଳା ଉପରେ ବା ଗୋବର୍ଦ୍ଧନ ପର୍ବତ ଉପରେ କିଭଳି ଇନ୍ଦ୍ର ବଜ୍ର ନିକ୍ଷେପ କରିଛନ୍ତି, ମୋର ଗିରିରାଜଙ୍କୁ କେତେ କଷ୍ଟ ହେଇଛି ଏଇଟା ଦେଖିବା ପାଇଁ ଯାଇଛନ୍ତି। ଏହି ସମୟ ଭିତରେ ସୁରଭି ମାତା ପ୍ରେରଣ କରିଛନ୍ତି, ଯାଉ ଏଇଟା ହେଉଛି ଏକାନ୍ତ ସମୟ, ଏହି ସମୟରେ ତୁମେ କ୍ଷମା ମାଗିନ। କ୍ଷମାଟା ସର୍ବସମ୍ମୁଖରେ ମାଗିବା ଯେଉଁ କ୍ଷମା, ସେଟା ଅନ୍ତର ଭିତରୁ ଆସିବାଟା ବହୁତ କଷ୍ଟ। କାହିଁକି ସର୍ବସମ୍ମୁଖରେ ଗୋଟେ ନିଜକୁ ଲାଜ ଲାଗେ, ସମସ୍ତଙ୍କ ଆଗରେ ମୁଁ କ୍ଷମା ମାଗିବି। ଏକାନ୍ତରେ ଜଣେ ଯାଇ କ୍ଷମା ମାଗିଲେ ତାର କରୁଣା ବି ଯିଏ କରେ, ସିଏ ଏକାନ୍ତରେ କରେ ନା, କରୁଣା କଲେ ସେ ତାଙ୍କ ଦୋଷ ଭୁଲିଯିବ। ଆଉ ଏକାନ୍ତରେ ଜଣେ କ୍ଷମା ମାଗିଲେ ବି ତା ଅନ୍ତରରୁ ସେ ଭାବନାଟା ଆସିବ, ସେ ଠିକ ସେ କ୍ଷମା ମାଗିପାରିବ। ସୁରଭି ମାତା ଜାଣନ୍ତି, ସେମାନେ ପଠେଇଛନ୍ତି ଏବଂ ଇନ୍ଦ୍ର କୃପାବିଷ୍ଟ ହୋଇଛନ୍ତି। ଯଦି ଆମେ ଦେଖିବା ସିଦ୍ଧାନ୍ତ ହିସାବରେ ବ୍ରହ୍ମାଙ୍କ ଦ୍ୱାରା ପ୍ରେରିତ, ଗୋମାତାଙ୍କର ଦ୍ୱାରା ଆଶ୍ରିତ ବା ଗୋମାତାଙ୍କ ଆଶ୍ରିତ ନେଇକି ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି, ଆଉ ନିଜକୁ ବହୁତ ଦିନହୀନ ମନେ କରୁଛନ୍ତି। ଭଗବାନଙ୍କର ଯେଉଁ କୃପାଟା, ଯେଉଁ ପାତ୍ରତା, ଏ ପାତ୍ରତା ଏଭଳି ଏକ ପାତ୍ରତା, ଭକ୍ତକୁ ଜଗତରେ ସମସ୍ତେ ସମ୍ମାନ ଦେବେ କିନ୍ତୁ ତାର ପାତ୍ରତା ହେଉଛି ଗୋଟେ ଦିନହୀନ ପାତ୍ର, ସେ ସବୁବେଳେ ନିଜକୁ ଦିନହୀନ ବୋଲି ମନେ କରେ। ଆଉ ଭଗବାନ ଏ ଦିନହୀନ ସ୍ଥିତିକୁ ଆମକୁ ଆଣିବା ପାଇଁ ତାଙ୍କର ବ୍ୟବସ୍ଥା ଅଲଗା, ସବୁ ଭକ୍ତ ପାଇଁ ସମାନ ଯୋଜନା ନାହିଁ। ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ କମେଣ୍ଟରେ କହିଛନ୍ତି, ସେ କାହାକୁ ରାଜା କରିପାରନ୍ତି, କାହାକୁ ପ୍ରଜା କରିପାରନ୍ତି, କାହାକୁ ସୁଖୀ କରିପାରନ୍ତି, କାହାକୁ ଦୁଃଖୀ କରିପାରନ୍ତି, ଯେଭଳି ପାଣ୍ଡବମାନଙ୍କୁ, ପାଣ୍ଡବମାନଙ୍କୁ ସବୁବେଳେ ଜୀବନ ସାରା ହିଁ କେବଳ ସବୁବେଳେ ବିପଦ। ତାହେଲେ ଜଣେ ପ୍ରଶ୍ନ କରେ, ଭକ୍ତ ହେଇକି ସେ ଏତେ ଦୁଃଖ କାହିଁ ପ୍ରାପ୍ତ ହେଲେ? ନାଇଁ ନାଇଁ, ଭଗବାନ ଚାହାନ୍ତି ସେ ଯାହାକୁ ଗ୍ରହଣ କରିବେ ତାଙ୍କ ସହିତ ରସାସ୍ୱାଦନ କରିବା ପାଇଁ ସେ କେଉଁ ଭାବରେ ସୁଖ ଭାବରେ ନେବେ କି ଦୁଃଖ ଭାବରେ ନେବେ, ସେଟା ତାଙ୍କର ଚଏସ୍। କେମିତି ନା, ସେ ଉଦାହରଣ ଦଉଛନ୍ତି, ଆଚ୍ଛା ପାଣ୍ଡବମାନଙ୍କର ଏତେ ବିପଦ ପରେ ତାଙ୍କର ପ୍ରେମ ବିବର୍ତ୍ତନ ହେଇଛି ବା କ୍ଷୟିଷ୍ଣୁ ବା କ୍ଷୟ ହେଇଛି, ଦେଖ ତାଙ୍କ ପ୍ରେମଟା ବଢିଛି ନା ଭଗବାନ ପ୍ରତି। ଆଉ ତାହେଲେ ସେ ଯୋଜନାଟା କାହାର? ଭଗବାନଙ୍କ। ଆମେ ଯେ ଆମ ଜୀବନ ସବୁବେଳେ ସୁଖ ପାଇବା, ଆମେ ସାଧୁ ହେଲେ ବି ଆମେ ତ୍ୟାଗୀ ହେଇଗଲେ ବି ଏମିତି କିଛି ମାନେ ନାହିଁ। ଭଗବାନ ଯେମିତି ଆମ ସାଙ୍ଗରେ ଖେଳିବେ, ଆମେ ଶରଣାଗତ ହେଇଛେ ନା, ସେ ଯେମିତି ଖେଳିବ, ବଡ଼ ଲୋକ ଯେମିତି ଖେଳିବ। କୁକୁର ଯିଏ ରଖିଛି ଦେଖିନା, କୁକୁର ରଖିବା ଲୋକ କ'ଣ କରେ, କ'ଣ କରିବ ବୋଲି? କୁକୁର ଯିଏ ରଖିଛି କ'ଣ କରିବ? ତା କାର୍ରେ ବସିବ, କେତେବେଳେ ମୁଣ୍ଡରେ ହାତ ମାରିବ, କେତେବେଳେ ତା ବୁଟ୍ରେ ଗୋଡ଼ରେ ମାରିବ, ଗାଧେଇଦେବ, ତା ଗୋଡ଼ ଗୋଇଠା ମାରୁନି କି? ସେ କୁକୁର ରଖିଛି, ତାର ଯେମିତି ଖେଳିଲା ତା ଇଚ୍ଛା ହେଲା। ଆମେ ଭଗବାନଙ୍କର ଶରଣାଗତ ହେଲା ପରେ ତାଙ୍କର ଯୋଉ ଇଚ୍ଛା ଯେ ଆମ ଜୀବନ ଯେମିତି ଚଲାପଥରେ ସବୁବେଳେ ଠିକ ରହିବ, ଏଇଟା ନୁହେଁ, ସିଏ ଯେମିତି ଆମ ସାଙ୍ଗରେ ଖେଳିବେ। ଯେମିତି ଗୋଟେ ଆମେ ସମାଜରେ କ'ଣ ଭାବୁଛେ, ମୁଁ ବିବାହ ହେଇଯିବି, ଗୋଟେ ଭଲ ଘର କରିବି, ଗୋଟେ ସ୍ୱପ୍ନ ଦିନେ କ'ଣ ଶୁଣେଇଲି ସ୍ୱପ୍ନ, ଲୋକ କୁହନ୍ତିନି ମୁଁ ଗୋଟେ ଚାକିରି କରିଦେବି, ମୋର ଗୋଟେ ପିଲାଟା ହଁ ମୁଁ ଭଲ ରହିବି, ତାଙ୍କ ଜୀବନରେ ଗୋଟେ ସ୍ୱପ୍ନ ଅଛି, କିନ୍ତୁ ଭକ୍ତ ଜୀବନରେ ସ୍ୱପ୍ନ କିଛି ନାହିଁ। ଭକ୍ତ ଜୀବନରେ ଯେମିତି ଆମେ କୁହନ୍ତିନି, କ'ଣ ମୁଁ ସେଟା ଲେଖୁଥିଲି ଏବେ ସେ ଇଂଲିଶ ଆର୍ଟିକଲରେ, ମାନେ ଆମେ ଗୋଟେ ଡ୍ୟାନ୍ସିଂ ଡଲ୍ କ'ଣ କୁହାଯିବ, ଯେଉଁ କଣ୍ଢେଇ, ନାଚ କଣ୍ଢେଇ, ଭଗବାନଙ୍କ ହାତରେ ଆମକୁ ନାଚ କଣ୍ଢେଇ ହେବାର ଅଛି। କଣ୍ଢେଇ ଯୋଉ ତାର କ'ଣ ଅଛି, ଯନ୍ତ୍ରପତ କୁ ଭଗବାନ ଆମକୁ ଯନ୍ତ୍ର ଭଳି ବ୍ୟବହାର କରିବେ, ଯନ୍ତ୍ର ଠାରୁ ଇଏ ଆହୁରି ଅଲଗା, ଯନ୍ତ୍ର ମାନେ ଭଗବାନ ଆମକୁ ବ୍ୟବହାର କରିବେ ଯନ୍ତ୍ର ଭଳିଆ। ଯନ୍ତ୍ରର କିଛି ଶକ୍ତି ରହିଛି, ବନ୍ଧୁକର ଗୋଟେ ଶକ୍ତି ରହିଛି, ବାଡ଼ରେ ଗୋଟେ ଶକ୍ତି ରହିଛି, ତୁମେ ପ୍ରୟୋଗ କଲେ ବି ତାର ଗୋଟେ ବସ୍ତୁ ଧର୍ମଟା ରହିଛି, କିନ୍ତୁ ଭଗବାନ ଯାହାକୁ ଗ୍ରହଣ କରିବେ ତାକୁ ଯନ୍ତ୍ର ଭଳି କରିବେ, ତାକୁ ହାତରେ ଭଗବାନ ତାକୁ କେବଳ ୟୁଜ୍ କରିବେନି, ଭଗବାନ ଯାହାକୁ ପୁରା ଗ୍ରହଣ କରିନେବେ ତାକୁ ଡ୍ୟାନ୍ସିଂ ଡଲ୍ କରି, କ'ଣ ଖେଳଣା ଭଳିଆ। ଖେଳଣାରେ କ'ଣ ଅଛି, ତାର ଶକ୍ତି କିଛି ଅଛି? କିଛି ନାହିଁ, ତାକୁ ଯୁଆଡ଼େ ପକେଇବ ସେଠି ପଡ଼ିବ, ତାର ବସ୍ତୁ ଶକ୍ତି କିଛି ନାହିଁ, ସେ କେବଳ ଖାଲି ଖେଳଣାଟା। ଆଉ ଆମେ ଭଗବାନଙ୍କୁ ପାଇବାକୁ ହେଲେ ଆମକୁ ଗୋଟେ ଖେଳଣା ହେବାକୁ ପଡ଼ିବ, ଆମେ ଯଦି ପ୍ରଭୁଙ୍କୁ ପାଇବା ଆମ ଜୀବନରେ କିଛି ରହିବନି, କିଛି ଗୋଟେ ଯେତେବେଳେ ନଥିବ ଆମେ ଭଗବାନ ପାଇପାରିବା, ଏଇଟା ବହୁତ ହାୟର ଷ୍ଟେଜ୍। ଆମେ ଯେଉଁ ଆମର ଯେଉଁ ଆଚିଭମେଣ୍ଟଟା ଗୋଟେ ମାନ ଅପମାନ ଏଇଟା ତ ସଂସାର ଜିନିଷ, କିଛି ପାଇବା ଆମର ଯେଉଁ ପ୍ରାପ୍ତିଟା ଏଇଟା ଏ ଜଗତର କିଛି ଜିନିଷ ନୁହେଁ, ଆମର ବା ଆର ଜଗତର ଜିନିଷ ସବୁ। ଯେଉଁମାନେ ଭଗବାନଙ୍କର ପାର୍ଷଦ ଯେଉଁମାନେ ବ୍ରଜରେ ଥିଲେ ସେମାନେ କ'ଣ ଥିଲେ ଭଗବାନଙ୍କର ଚିନ୍ତା କଲ, ତାଙ୍କ ସାଇଡ଼ଟାକୁ ଆମେ ଚିନ୍ତା କରିବା। ଯଶୋଦା କେତେ ଭଲ ପାଉଥିଲେ କୃଷ୍ଣଙ୍କୁ, ନନ୍ଦ କେତେ ଭଲ ପାଉଥିଲେ, ରାଧାରାଣୀ ତାଙ୍କର ଭଲ ପାଇବାଟାକୁ ଶାସ୍ତ୍ର କହିପାରିଲେନି, କେବଳ ପ୍ରଣାମ କରି ସବୁ ରହିଗଲେ ଦୂରରୁ। ଉଦ୍ଧବାଦୀ ଭକ୍ତମାନେ ଗୋପୀମାନଙ୍କୁ କେବଳ ପ୍ରଣାମ କରନ୍ତି, ଆଉ କିଛି କୁହନ୍ତିନି ତାଙ୍କ ବିଷୟରେ, ପୁଣି ଚରଣ ରଜକୁ ପ୍ରଣାମ କରନ୍ତି, କାରଣ ତାଙ୍କର ଏତେ ଗଭୀର ପ୍ରେମ କୃଷ୍ଣଙ୍କ ପ୍ରତି। କିନ୍ତୁ ସେମାନେ ଭଗବାନ ପାଖରେ କ'ଣ ହେଇଥିଲେ, କଣ୍ଢେଇ ନା, ଆଉ ଭଗବାନ ତାଙ୍କ ସାଙ୍ଗେ ଖେଳିଲେ ଖେଳିଲେ ଛାଡ଼ିଦେଇ ପଳେଇଗଲେ, ପୁରା ଦ୍ୱାରକାକୁ ପଳେଇଗଲେ। କିନ୍ତୁ କେବେ ବି ସେମାନେ ସେଟା ପ୍ରଭୁଙ୍କର ବ୍ୟବସ୍ଥା, କୃଷ୍ଣଙ୍କର ବ୍ୟବସ୍ଥା ବୋଲି ଜାଣିଛେ। ଜୀବନଟାକୁ ଆମେ ଏତେ କେବେ ହେଲେ ସହଜ ବୋଲି ନେବା ଉଚିତ ନାହିଁ। ଏଇଥିପାଇଁ ସହଜ ହେଇଯାଏ ଯେତେବେଳେ ଜୀବନରେ ଆମେ ସମର୍ପଣ ହେଇଯାଆନ୍ତି, ସେଇଟା ସହଜ ଜୀବନ। ଆମର ଯଦି କିଛି ରହିଲା ସ୍ୱତନ୍ତ୍ରତା, ସେଟା ପ୍ରଭୁ ପ୍ରାପ୍ତିରେ ବହୁତ ବିଳମ୍ବ ହବ। ଆଉ ସ୍ୱତନ୍ତ୍ରତା ରହୁଛି ମାନେ କରମ ଫଳଟା ଯିବ କେମିତି, ସ୍ୱତନ୍ତ୍ରତା ତ ଆମେ ରହିଲା ତାହେଲେ ଆମ କରମ ଫଳଟାକୁ ଆମକୁ ଭୋଗିବାକୁ ପଡିବ। ସର୍ବଧର୍ମ ଆସିଲାନି ନା, ତେଣୁ ଏଇ ବଡ଼ ବଡ଼ ଅଧିକାର ଦେବତା ଯେଭଳି ଇନ୍ଦ୍ରାଦି ଦେବତାମାନେ, ସେମାନଙ୍କର ବହୁତ ବଡ଼ ଭାଗ୍ୟ ନା, ଏତେ ସବୁ ଲୀଳା ହଉଛି ନା, ତାଙ୍କ ଦ୍ୱାରା ଆମ ଜୀବକୁ ସବୁ ଶିଖଉଛନ୍ତି। ଯେ ପ୍ରଭୁଙ୍କର ଜୀବନଟା ଯେମିତି ଧ୍ରୁବକୁ, ଧ୍ରୁବଙ୍କର ଜୀବନଟାକୁ ଅଲଗା ଲାଇନ କୃଷ୍ଣ ନେଲେ, ପ୍ରହ୍ଲାଦଙ୍କର ଜୀବନକୁ ଗୋଟେ ଅଲଗା ଲାଇନ ଲାଇନ, ଯେ ପ୍ରହ୍ଲାଦଙ୍କ ଜୀବନକୁ ଏମିତି ନେଲେ ପ୍ରହ୍ଲାଦଙ୍କୁ ଗୋଟେ କଥା ଶୁଣିବାକୁ ପଡ଼ିଲା। ସବୁବେଳେ ଅସୁର ସମାଜରେ କ'ଣ ଆଲୋଚନା ହଉଥିଲା, ଯେଉଁ ଅସୁରମାନେ ସବୁ ଅସୁର କ'ଣ ଭକ୍ତ ହେଲେ କି, ସେମାନେ ସବୁବେଳେ ପ୍ରହ୍ଲାଦଙ୍କୁ କ'ଣ କହିଲେ, ଇଏ ପିତାଙ୍କୁ, ପିତାଙ୍କର ବଦ୍ଧର କାରଣ କିଏ, ଇଏ ଇଏ ୟା ଭକ୍ତିରେ ବିଷ୍ଣୁଙ୍କୁ ଡାକି ପିତାଙ୍କୁ ମରେଇଛି, ଆଉ ତାଙ୍କ ଜୀବନରେ ସବୁବେଳେ ବିପଦ, ତାଙ୍କ ଲାଇଫ ଷ୍ଟାଇଲ୍। କେତେ ଭକ୍ତର ଜୀବନଟା କେତେ ପ୍ରକାର, ଧ୍ରୁବଙ୍କର ଜୀବନ, ଧ୍ରୁବ 5 ବର୍ଷର ବାଳକ ଭଗବାନଙ୍କୁ ପାଇକି ଆସିଲେ, ପୁଣି ବିମା ତାଙ୍କ ସବୁ ଭୁଲିଗଲେ, ରାଜ୍ୟ ଶାସନ କଲେ, ପୁଣି ଦକ୍ଷମାନଙ୍କୁ ମାରିଲେ, ତାଙ୍କର ଜୀବନ ଗୋଟେ, ତାଙ୍କ ଲାଇଫ ଷ୍ଟାଇଲ୍ ଗୋଟେ ଅଲଗା। ଶରଣାଗତ ଯେଉଁମାନେ ହେବେ ଭଗବାନଙ୍କର, ଏଇଠି ଚକ୍ରବର୍ତ୍ତୀ କହୁଥିଲେ ନା, ଇନ୍ଦ୍ର କହୁଛନ୍ତି ମୁଁ ହଉଛି ମୂଢ, ଏଠି କହିଲେ ନା, କ୍ଷନ୍ତୁ ପ୍ରଭୁ ମରହସି ମୂଢ଼ ଚେତସ, ମୂଢ ଚକ୍ରବର୍ତ୍ତୀ ଲେଖିଲେ ମୂଢ଼ ପଶୁ, ସ୍ୱାମୀ ନ ଦଣ୍ଡ ବି, ସ୍ୱାମୀ ତାକୁ ଦଣ୍ଡ ଦେଲେ ବି ସେ କ୍ଷଣକରେ ଭୁଲିଯାଏ, ଆପଣ ମୋତେ ଯେତେ ଦଣ୍ଡ ଦିଅନ୍ତୁ ମୁଁ ଭୁଲିଯିବି, ମୁଁ ପଶୁ। ଭଗବାନଙ୍କ ଆଗରେ କହୁଛନ୍ତି, ଭଗବାନ ଏଇ ଭାବକୁ ବହୁତ ଭଲ ପାଆନ୍ତି, ସେଥିପାଇଁ ଚକ୍ର ବୈଷ୍ଣବ ତୋଷଣ ଲାଗିଲେ, ଅତ ପୁନଃ ପାରିଜାତ ହରଣାଦ ପିହି ବିସ୍ମୟିଷ୍ୟତି ଇତି ବୈଷ୍ଣବ ତୋଷଣୀ, ଚକ୍ରବର୍ତ୍ତୀ ଲେଖିଲେ ସେ ଯେଉଁଟା କହୁଥିଲେ ଭଗବାନ ଆଗରେ ମୁଁ ମୂଢ଼ ବୋଲି, ସତୁ ସତ ସେଟା ପ୍ରମାଣିତ ହେଇଗଲା। ଯେତେବେଳେ ପାରିଜାତ ହରଣ ହଉଥିଲେ, ଇନ୍ଦ୍ର ଭାଲଣ ଯୁଦ୍ଧ କରିବା ପାଇଁ ଭଗବାନ ସାଙ୍ଗେ ଯୁଦ୍ଧ ବି ହେଲା, ଏଠି ମାଗିଥିଲେ ମୂଢ ବୋଲି, ଏଠି ଏଠି କହୁଛନ୍ତି ମୁଁ ମୂଢ, ଏ କେତେ କେତେ ଦିନର ଘଟଣା ଚିନ୍ତା କର, 100 ବର୍ଷ ପରେ ଯାଇକି, ଏତେ ବ୍ରଜରେ ଲୀଳା ନା, 7 ବର୍ଷ ସେଠି, 100 ବର୍ଷ ପରେ ଯାଇକି ମୂଢ ଚେତସ, ସେ ସେମିତି ନୁହଁ, ସେମିତି ନୁହନ୍ତି, ସେଭଳି ସ୍ଥିତିରେ ସେ ନୁହନ୍ତି। ଭାଗବତମ କ'ଣ କରନ୍ତି, ଭାଗବତମ ନିଜେ ପ୍ରକଟ ହୁଅନ୍ତି, ତାଙ୍କ ଲୀଳା ସ୍ତୁତି ଯେଉଁ ଜ୍ଞାନ ବା ଯେଉଁ ଭାଗବତର ଯେଉଁ ମାନେ ତତ୍ତ୍ୱ, ସେ ପ୍ରଭୁଙ୍କ ସମ୍ମୁଖରେ ଭକ୍ତମାନଙ୍କ ମୁଖରେ ସବୁ ପ୍ରକଟ ହେଇଯାଏ ଆମମାନଙ୍କ ପାଇଁ। ଇନ୍ଦ୍ର ବହୁତ ଅନୁତାପ କରିଛନ୍ତି, ସେଥିପାଇଁ କ୍ଷନ୍ତି ମରହସି ମୂଢ଼ ଚେତସ, ମୁଁ ହଉଛି କ୍ଷମା ପାଇବାର ଯୋଗ୍ୟ ବ୍ୟକ୍ତି, କାହିଁକି ନା ପଶୁ କ'ଣ ଆପଣ ଦଣ୍ଡ ଦେବେ, ପଶୁଟା ବି ତ ବାଡ଼େଇଲେ, କ'ଣ ମାଲିକ ବାଡ଼େଇବ ତାପରେ ପୁଣି ଆଂଶ, କାହିଁ ଜାଣିଛି ୟାର କିଛି ବଦଳିବ ନାହିଁ। ଜୀବର ଆମର ଯେଉଁ ଚେତନାଟା, ଆମର ଯେଉଁ ସଂସ୍କାରଟା ବହୁତ ବଡ଼ ଖରାପ ସଂସ୍କାର ନା, କଳି ଯୁଗ ତା ଭିତରେ ଚିନ୍ତା କରିବା ପାଇଁ, ଆମକୁ ସତ୍ୟ ଯୁଗର ଲୋକ ନୁହନ୍ତି, ଆମର ଯେଉଁ ପିତାମାତା ଆମକୁ ଜନ୍ମ ଦେଇଛନ୍ତି ସେମାନେ ସବୁ ଆମିଷ ଭୋଜନ କରି ଜନ୍ମ ଦେଇଛନ୍ତି, ଆମିଷ ନ ଖାଇକି ଭକ୍ତ ମାନେ କ'ଣ କହିଛୁ, ଶାକାହାରୀ ଲୋକ ଥିବାର ସଂସ୍କାର ଦେଖେ ତ ବଦଳି ଯାଉଛି, କାରଣ କେତେ ପ୍ରକାର ଚ୍ୟାଲେଞ୍ଜ ରହିଛି ନା, ଗୋଟେ ରହିଲା କର୍ମଫଳ, ପିତାମାତାଙ୍କର ସଂସ୍କାର ଆମର ଜନ୍ମ, ତାଙ୍କର ଯେଉଁ ସଂସ୍କାର ଥିବ ଆମ ପାଖକୁ ସେଇଟା ଆସିଲା, ପୁଣି ସେ ସଂସ୍କାରକୁ ବଦଳାଇବାକୁ ହେଲେ ତାକୁ ତୁମେ ଚେଷ୍ଟା କରୁଥିବ ସଙ୍ଗ, ସେଥିପାଇଁ ସେ ଲେଖିଦେଲ ନା, ଆଉ ଶୈଶବ ଯୌବନ ଯୌବନେ ଜଡ଼ ସୁଖ ସଙ୍ଗେ ଅଭ୍ୟାସ ହୋଇଲ ମନ୍ଦ, ନିଜ କର୍ମ ଦୋଷେ ଏ ଦେହ ପାଇଲୁ ଭଜନର ପ୍ରତିବନ୍ଧ, ମୋର କର୍ମଦୋଷଟା ରହିଛି ଏଣେ, ସେ କର୍ମଦୋଷ ତୁ ମୁଁ ଦୁଃଖ ପାଇଲି, ପୁଣି ଶୈଶବ ଯୌବନରେ ମୋର ଜଡ଼ ସୁଖରେ ଅଭ୍ୟାସ ମନ୍ଦ ହେଇଗଲା, ମୁଁ କେଉଁ ଅବସ୍ଥାରେ ରହିଛି ବାର୍ଦ୍ଧକ୍ୟ। ତାପରେ କଣ ଲେଖିଲେ, ବାର୍ଦ୍ଧକ୍ୟ ଏକ ନ ଉପାୟ ବିହୀନ ତାତେ ଦିନ ଅକିଞ୍ଚ, ହଁ ବାର୍ଦ୍ଧକ୍ୟ ଏକ ନା ପଞ୍ଚରୋଗେ ହତ କେମନ ଭଜିବ ବୋଲ, ପଞ୍ଚରୋଗ ହେଇଯିବ ନା, ଚକ୍ଷୁ କର୍ଣ୍ଣ ନାସିକା ଜିହ୍ୱା ତୋକ୍, ଯେ ପଞ୍ଚ ଜ୍ଞାନେନ୍ଦ୍ରକୁ ରୋଗ ହେଇଯିବ, ଆଖିରେ ଦେଖା ହୁଏ କି, କାନରେ ଶୁଭିବ କି, ଜିହ୍ୱାକୁ କିଛି ଭଲ ଲାଗିବ କି, ବୟସ ହେଲେ ସବୁ ରୋଗ ହେଇଯିବ। ବାର୍ଦ୍ଧକ୍ୟ ଏକ ନା, ଏ ରୋଗକୁ ନେଇକି ଆମେ ଷ୍ଟ୍ରଗଲିଂ କରିବା ଆଉ। କିନ୍ତୁ ଭକ୍ତ ସବୁବେଳେ ମନଟା ବଡ଼, ତାକୁ ତାର ମନ ଶରଣାଗତରେ ବଢ଼ିଗଲେ ମନଟା ଷ୍ଟ୍ରଙ୍ଗ ହେଇଯାଏ, ଶରୀର ବିଶେଷ କିଛି ଟ୍ରବୁଲ କରିପାରେ। ସବୁ ଶରୀରଟା, ଏ ଭାରତବର୍ଷରେ ବହୁତ ବଡ଼ ବଡ଼ ସାଧାରଣ ଲୋକ ଥିଲେ, ବଡ଼ ଲୋକ ନୁହେଁ ସେମାନେ କହିବାନି, ଯୋଗୀମାନେ ବି ଥିଲେ ସେମାନେ। ଗୋଟେ କେଉଁଠି ଯାଇଥିଲି, ଆର୍ଏସ୍ଏସ୍ରେ ଗୋଟେ ପ୍ରବଚନ ଦେବ ଡାକିଥିଲେ, ମୁଁ ଯେତେବେଳେ ଯାଇଥିଲି, ସେ ଗୋଟେ ଆର୍ଏସ୍ଏସ୍ର ଲିଡରଙ୍କର କଥା କହୁଥିଲେ, ତାଙ୍କର ଯିଏ ଫାଉଣ୍ଡର କି କ'ଣ କହୁଥିଲେ, ତାଙ୍କର ତାଙ୍କ ଗୋଡ଼ ଗୋଟେ କଙ୍କଡ଼ା ବିଛା ମାରିଦେଇଛି, ତାଙ୍କ କଙ୍କଡ଼ା ବିଛା ମାରିଦେଲେ କେତେ ବଡ଼ ପେନ୍ଟା ହଉ, ସେ ଗୋଟେ କ'ଣ କେମିକାଲ ପକେଇ ଗୋଟେ ବାଲ୍ଟିରେ ସେ ଗୋଡ଼ଟାକୁ ବୁଡ଼େଇଛନ୍ତି, କିନ୍ତୁ ସେଟା ବହି ଧରିକି ସେ ପଢୁଛନ୍ତି। କଙ୍କଡ଼ା ବିଛା ମାରିଲେ ବହି ଧରି ପଡ଼ିବ? ତ ଶିଶୁ ତାଙ୍କର ଯୋଉ ଫଲୋର ମାନେ, ଦେଶଭକ୍ତ ଫଲୋର ମାନେ ସବୁ ଥିଲେ, ସେ କହିଲେ, ଗୁରୁଦେବ ଆପଣଙ୍କୁ ତ କଙ୍କଡ଼ା ବିଛା ମାରୁଛି, ଏତେ ବହୁତ ପେନ୍ ଜିନିଷ। କହିଲା, ଆରେ ସେଟା ମୋ ଗୋଡ଼କୁ ସିନା ମାରିଛି, ମୋ ମୁଣ୍ଡକୁ ତ ମାରିନି। ମୁଁ ସେଠି ତାଙ୍କର କଥା ଶୁଣିଥିଲି, ଆରେ ଦେଖ ଏଇ ଭାରତବର୍ଷର ଲୋକମାନେ ଥିଲେ, ଏମାନେ କେତେ ମାନେ ହାଇ ଟ୍ୟାଲେଣ୍ଟ ଲୋକ। ଆମେ ଯୋଉ ଦେହଟାକୁ ଗୋଟେ ବଡ଼ ବୋଲି ଭାବି ଦଉଛେ, ସେ ଦେହଟା କିଛି ନୁହେଁ, ଦେହଟା ମନଠାରୁ ଅଲଗା ଗୋଟେ ବସ୍ତୁ। ଦେହ ମନଟାକୁ, ମନଟା ଚଳଉଛି ଦେହକୁ, କିନ୍ତୁ ମନ ଯଦି ସ୍ପିରିଚୁଆଲ ଜିନିଷ ପାଇଗଲା, ସେ ଦେହଟାକୁ ବି ଭୁଲିଯିବ। ଯେମିତି ଗୋସ୍ୱାମୀ ମାନେ କଣ ଲେଖିଲେ, ଶୁଷ୍କ ରୁଟି ଚଣା ଚବାଏ ଭୋଗ ଭୋଗ ପରିହରି। ଶୁଷ୍କ ରୁଟି ଚଣା ତୁମେ ସବୁଦିନ ଖାଇପାରିବ? ଶୁଷ୍କ ରୁଟି ଚଣା ପୁଣି ତା ଦେହରେ ଗୋବର୍ଦ୍ଧନ ପରିକ୍ରମ, କେମିତି କେମିତି ଏନର୍ଜି ଆସୁଥିଲା, ପୁଣି ଚାରିଦଣ୍ଡ ଶୟନ, ଦୁଇ ଘଣ୍ଟା ଶୋଉଥିଲେ, କେମିତି କେମିତି ହେଉଥିଲା? ଆମର ଅର୍ଣ୍ଣ ଗୋଟେ ବେଳି ନ ଖାଇଲେ ଦୁଇ ବେଳିକି କାମ କରୁନି, କେମିତି ହେଲା? ମନଟା ମନଟା ସ୍ପିରିଚୁଆଲାଇଜ। ଆମ ଜୀବନରେ ଯେ ଆମେ ବୃଦ୍ଧ ହବାନି ସେମିତି ନାହିଁ, ରୋଗ ଆସିବନି, ସବୁ ଆସିବ, ସବୁ ପାଇଁ ପ୍ରସ୍ତୁତ ହେଇକି ରହିବାକୁ ପଡ଼ିବ। ଏଟା ଯୌବନର, ଯେତେବେଳେ ଯୌବନର ଗୋଟେ ରଜଗୁଣର ପ୍ରଭାବଟା ଥାଏ, ଆମେ ଗୋଟେ ସାଇଡ଼କୁ ଆଭଏଡ କରିଦିଅନ୍ତି, କେଉଁ ସାଇଡ଼ଟାକୁ, ଏ ଶରୀରର, ଯେ ଶରୀରଟା ଆମର ଗୋଟେ ହିଣ୍ଡ୍ରାନ୍ସ ହବ, ପ୍ରତିବନ୍ଧକ ହବ, ଏଇଟାକୁ ଆମେ ଭୁଲିଯା। ଏଇଟା କେହି ଭୁଲି, ବୁଦ୍ଧିମାନ ଲୋକ ସେଥିପାଇଁ ସେ ଲେଖିଲେ ନା ପୁଷ୍କଲମ, ତୃତୀୟ ସ୍କନ୍ଦ ଭାଗବତର ଲେଖିଲେ, ଯାବତ ନା ପୁଷ୍କଲମ, ରୋଗ ଆଉ ବୃଦ୍ଧ ହବା ପୂର୍ବରୁ ଭୋଜନ କରିନିଅ। ଯଦି କିଏ ବୁଦ୍ଧିମାନ ଲୋକ ଅଛି, ସେ କରିନବ ବୁଢା ହବା ପୂର୍ବରୁ କିଛି କରିନେଇଯିବ ଆଉ ରୋଗ ହବ, କାରଣ ହବ ଗ୍ୟାରେଣ୍ଟି। ଆଉ ତୁମେ ଯଦି ବୃଦ୍ଧ ଆଉ ରୋଗ ପୂର୍ବରୁ ତୁମର ମାନସିକ ସ୍ଥିତିଟାକୁ ସୁଦୃଢ଼ ନ କରିଥିବ, ଶରଣାଗତ ନ ବଢ଼େଇଥିବ, ତୁମେ ଭାଙ୍ଗି ପଡ଼ିବ। ସାଧୁମାନଙ୍କର ହବ ବି, ଗୃହୀ ଲୋକମାନଙ୍କର ବି ଏଇଟା ହବ। କିନ୍ତୁ ଆମେ ଏଥିରେ ଆମକୁ ପ୍ରିପେୟାର ହେବ, ଏଇଟା ଦେହଟା ମିଳିଛି ମାନେ କଣ ହବ, କାଲି ମୋର ବି ଏଇଟା ହବ ନା, କାଲି ମୋତେ ବି ବାଥରୁମ କେହି ଲୋକ ସାହାଯ୍ୟ କରିବେ ଧରିବେ ଯିବେ, ନହେଲେ ତୁମେ ସେଠି ପଡ଼ିକି ବାଥରୁମ ମଳମୂତ୍ର ସେଠି ତ୍ୟାଗ କରିବ ନା, ଏଇଟା ହବନି ମୋର, ଏଇଟା ସ୍ୱର ଧର୍ମଟା ହବ, ଏଇଟା ତୁମର ବି ହବ ମୋର ବି ହବ। ଗୁରୁଦେବ ଥିଲେ, ଏ ପ୍ରଭୁରି ଅଛନ୍ତି ଗୁରୁଦେବ ଥିଲେ, ସେମିତି କହିବେ ତୁମର ଏଠି କିଏ ସେବା କରିବ, ଗୁରୁଦେବ କୁହନ୍ତି 125 ଜ୍ୱର ନା କଣ 110 ଡିଗ୍ରୀ ଜ୍ୱର ହେଲେ ବି ସେ କୃଷ୍ଣ ଏଠି ସବୁ କୃଷ୍ଣଙ୍କୁ ସେବା କରିବାକୁ ଆସୁଛନ୍ତି, କାଇଁ ଗୁରୁଦେବ କୁହନ୍ତି ନା, ତୁମେ ମନକୁ ତୁମେ ଷ୍ଟ୍ରଙ୍ଗ କର, ଆମକୁ ସାହାଯ୍ୟ କିଏ କରିବ, ସେ ମନ, ସେ ମନଟା ସବୁବେଳେ ଗୁରୁକୃଷ୍ଣଙ୍କ ଚରଣରେ ରହୁଥିବ, ବହୁତ ବଳ ନା। ପ୍ରଭୁପାଦ ଯୋଉ ଆଜି ଏତେ ବଡ ବିଶ୍ୱରେ ପ୍ରଚାର କରିଛନ୍ତି ନା ଜାଣିପାରୁନାହାନ୍ତି, କିନ୍ତୁ ଦେଖନ୍ତୁ ଜଣେ ସଂସାର ଜାଣି ଜଣେ ଯାଇକି ସେ ବା ବିଦେଶରେ ବୁଲିକି ପ୍ରଚାର କରିକି ଆସୁ ଜାଣିପାରିବ, 70 ବର୍ଷ ବୟସଟା ହଉ ତାପରେ ତୁମେ ଜାଣିବ, 70 ବର୍ଷ ବୟସ ବାବୁ କେତେ ହେଲା ବାବୁ, ହଁ 56 ଆହୁରି ହେଲାଣି, କେତେ ବର୍ଷ, 14 ବର୍ଷ ନା, 14 ବର୍ଷ ଯାଉ ତାପରେ ତୁମେ ଦେଖିବ, ଏବେ ତ ହେଇ ବସିକି ଡୋଳେଇ ପଡ଼ୁଛ, କଣ ବୁଝିପାରୁଛ ନା ନାହିଁ, କେତେ ସମୟ ଶୁଆଉଛି, 3 ଘଣ୍ଟା 4 ଘଣ୍ଟା ଶୋଉଥିଲେ, ପୁଣି ସେଥିରେ ଲେଖା ଇଂଲିଶର, ଏ ଭାଗବତ ଇଂଲିଶରେ ଲେଖିଛନ୍ତି, ଗୁରୁଦେବ କୁହନ୍ତି ଏମିତି କେହି ନାହାନ୍ତି ଇଂଲିଶର ଭାଗବତଙ୍କୁ ଭାବକୁ ପ୍ରକଟ କରିବା ସହଜ ନୁହେଁ, 3 ଘଣ୍ଟା ଶୋଇକି ପ୍ରିଚିଂ କରିବା କେମିତି, ମନରେ ଭଗବାନ ପୁରା କୃଷ୍ଣ ଗୁରୁ ରହିଯାଉଥିଲେ। ଆମ ଜୀବନରେ ସବୁବେଳେ ମନେ ରଖିବାକୁ ପଡ଼ିବ, ଶରୀର ଦିନେ ନା ଦିନେ ଇଏ ପ୍ରତିବନ୍ଧକ ଆସିବ, ନଷ୍ଟ ଭାବରୁ ପ୍ରତିବନ୍ଧକ କରିବ ତୁମକୁ, ଏ ଗୋଟେ ଜ୍ୱର ହେଇଗଲା ଦେଖ ନା ତୁମେ କେମିତି ହଉଛି ବୃଦ୍ଧ ହେଇଯିବା, ହବ ଏଇଟା, ଏଇଟା କିଛି ନାହିଁ, କିନ୍ତୁ ଶରଣାଗତରେ ଆମକୁ ସବୁବେଳେ ଗୁରୁଙ୍କ ଆଉ ଆଚାର୍ଯ୍ୟମାନଙ୍କୁ ଭଗବାନଙ୍କୁ ସବୁବେଳେ ପ୍ରଚୁର ସ୍ମରଣ କରିବାକୁ ପଡ଼ିବ। ସେଥିପାଇଁ ସେ ଲେଖିଲେ ଅଜସ୍ର ତୁମେ ସ୍ମରଣ କର, ମନଟାକୁ ତୁମେ ଏତେ ଦୃଢ଼ କରି ରଖ, ଅଜସ୍ର ସ୍ମରଣ କର, ସବୁବେଳେ ଗୁରୁଙ୍କୁ ସ୍ମରଣ କର, ସବୁବେଳେ ଗୁରୁଚରଣ ଅରବିନ୍ଦଙ୍କୁ ସ୍ମରଣ କର, ଆଚାର୍ଯ୍ୟଙ୍କୁ ସ୍ମରଣ କର। କାରଣ ଭଗବତ ସ୍ମରଣ ଯେଉଁ ଆମର, ଆଜି ମୁଁ ପଢ଼ୁଥିଲି ସେ ଗୁରୁଦେବଙ୍କର ସେ ଗୋଟେ ଲେକ୍ଚର କୋର୍ସ ତିଆରି କରୁଥିଲି, ପଢ଼ୁଥିଲି ଗୁରୁଦେବ ସେ ଲେଖୁଛନ୍ତି ସେଠି, ଗୁରୁ ଭକ୍ତି ଆଉ କୃଷ୍ଣ ଭକ୍ତି ଅଲଗା ନୁହନ୍ତି। ଯେଉଁ ଗୁରୁ ଭକ୍ତିଟା, ଭକ୍ତି ଶବ୍ଦଟା କାହାକୁ ପାଖରେ ଲାଗିବ, କେବଳ କୃଷ୍ଣଙ୍କ ପାଖରେ ଲାଗିବ ନା। ଭକ୍ତିଟା କେବଳ କୃଷ୍ଣଙ୍କୁ, ଆତ୍ମା ତଳେ ପରମାତ୍ମାଙ୍କୁ ଭଲ ପାଇବା, ସେଟା ହେଉଛି ଭକ୍ତି, ତାଙ୍କ ସେବା କରିବାଟା ଭକ୍ତି। ତାର ଗୁରୁଙ୍କ ପାଖରେ କେଉଁ ଶକ୍ତିଟା ରହିଛି, ସେ କୃଷ୍ଣଙ୍କର କୃପା ଶକ୍ତିଟା ରହିଛି ନା। ତାଙ୍କୁ ଭକ୍ତି କଲେ ହିଁ କୃଷ୍ଣ ଭକ୍ତି ଆମର ହବ, ଏ ଡିଫରେନ୍ସ ନୁହେଁ। ମାୟାବାଦୀ ମାନଙ୍କର ବିଚାରଧାରାଟା ଅଲଗା, ସେମାନେ କଣ କୃଷ୍ଣ ଭକ୍ତି କୃଷ୍ଣ, ଆମର କଣ ଗୁରୁ ଗୁରୁ ଗୁରୁଙ୍କର ଯଦି କୃଷ୍ଣ ପ୍ରୀତିଟା କେଉଁଠି ଦେଖିବା, ଏବେ ଗୋଟେ ପଢୁଥିଲି ସେ ଆର୍ଟିକଲରେ, ସେଥିରେ ସେଟା ଯଦି ଆମେ ଦେଖିବା ଭଗବାନଙ୍କ ପ୍ରୀତିଟା କଣ, ତ କେମିତି ଦେଖିବା, ସେ ଲେଖୁଛନ୍ତି, ସେ କେତେ ସୁନ୍ଦର ଆର୍ଟିକଲଟା ମୁଁ ସେଟା ପଢୁଥିଲି ଭକ୍ତି ଠାକୁରଙ୍କର, ସେ ଲେଖିଛନ୍ତି ଭଗବାନ କେମିତି ଗୋପୀମାନେ ଭଲ ପାଉଥିଲେ, ଏଟା କେମିତି ଦେଖିବା ମତେ କୁହ। ରାଧାରାଣୀ କେମିତି ମାଳାଟା କରୁଥିଲେ, ସଖୀମାନଙ୍କୁ କେମିତି ଅର୍ଡର ଦଉଥିଲେ, କେମିତି ମାଳାଟା କରୁଥିଲେ, ତୁମେ କେମିତି ଦେଖିବ, କାହା ପଢୁଛ ନା ଆଉ ନା ଆମେ ଦେଖିପାରିବା। ସଖୀମାନେ କେମିତି ରୋଷେଇ କରୁଥିଲେ, ସେମାନେ କୃଷ୍ଣ କେମିତି ଭଲ ପାଉଥିଲେ, କେମିତି ଦେଖିବା ଶୁଭେ ନା, ତୁମେ ସେଟା ଦେଖିପାରିବ, ତୁମେ ବଦ୍ଧ ଯଦି ତୁମେ ଦେଖିବାକୁ ହେଲେ ଗୁରୁ କେମିତି ଭଗବାନଙ୍କୁ ଭଲ ପାଉଛନ୍ତି ତାଙ୍କ ମାଧ୍ୟମରେ ତୁମେ ଦେଖିପାରିବ। କୃଷ୍ଣ ପ୍ରୀତିଟା ଯିବା ଡାଇରେକ୍ଟ ଦେଖିପାରିବ, ସେ କାଟିକି ଉଡ଼େଇ ଦଉଛନ୍ତି ପୁରା, ମତେ ଏତେ ସୁନ୍ଦର ଲାଗିଲା। ସତ କଥା, ଆମେ ଭଗବାନ କେମିତି ଭଲ ପାଇବାଟା କେମିତି ଜାଣିକି ଦେଖିବା, ଆମେ ଯେତିକି ସଜେଇ ଦଉଛେ ଭୋଗ ଟିକେ ଦେଇଦେଲେ ଆମକୁ ଲାଗିଲା ଆମକୁ ଏଇଟା ଭଲ, ଆମକୁ ବଡ ନା। କିନ୍ତୁ ଭଗବାନଙ୍କୁ ରାଧାରାଣୀ ସେ ସିଧା କହୁଛନ୍ତି, ନାଗଣୀ ଆପଣା ଦୁଃଖ ସବେ ବାଞ୍ଛି ତବ ସୁଖ, ସେଇ ତବ ସୁଖ ଆମର ତାତ୍ପର୍ଯ୍ୟ, ମୋର ଆଉ ଜୀବନର କିଛି ଲକ୍ଷ୍ୟ ନାହିଁ। ଆମର ଆମେ ଭୋଗ ଲଗେଇ ଦଉଛେ, ପ୍ରସାଦ ଡେରି ହେଲେ ଆମ କଣ ହବ, ଆଉ ଭଲ କୃଷ୍ଣ ଭାର ମନେ ରହିବ, କେମିତି ରହିବ, ଆମେ ଦେହ ଅଛି, ଭଲ ପାଇବାଟା କଣ ଆମର ଅଛି, ପ୍ରାକୃତ ନା, ଆମର ସବୁ ହଉଛି ପ୍ରାକୃତ। ଯେମିତି ଆମେ ପୂର୍ବ ଶୁଣୁଥିଲୁ ଆମକୁ ଅପ୍ରାକୃତ ସ୍ଥିତିକି ଯିବାକୁ, ଅପ୍ରାକୃତ ସ୍ଥିତିରେ ଏଇଟା କୃପାରେ ଆସିଲେ ଅପ୍ରାକୃତ ହବ, କାରଣ ଗୁରୁଙ୍କ ସହିତ ଲିଙ୍କ ହେଇକି ଆମେ ଯୋଉ ଯାଉଛେ, ଏଥିପାଇଁ ଯୋଉଠି ଭଗବତ ଶକ୍ତିଟା ଅଛି ତାଙ୍କ ସହିତ ଆମକୁ, ଆଉ କେମିତି ଟ୍ରାନ୍ସଫର୍ମରଟା ଖାଲି ଥିଲେ କଣ ହବ, ଟ୍ରାନ୍ସଫର୍ମର ପାଖରୁ ତୁମର ତାରଟା ଟାଣି ଆଣିବାକୁ ପଡିବ ନା, ତାରଟା ତୁମ ଘର ପାଖରେ ଆସିଲେ ହୁକ୍ଟା ପକେଇବାକୁ ପଡିବ ନା। ଆଉ ଆମର ପୁରା ଗୌଡ଼ୀୟ ଦର୍ଶନରେ ଇଏ ହଉଛି ଅଦ୍ଭୁତ, ସେ ଆର୍ଟିକଲଟା ସେ ଇଂଲିଶରେ ସେଟା ଲେଖିଲା ବେଳେ ସେଟା ମନେ ପଡ଼ିଲା, ଯଦି ଗୋଟେ ରିଭର୍ସନାଲି ଷ୍ଟେଟମେଣ୍ଟ କିଛି ଥାଏ, କଣ ବିପ୍ଳବମୟ ଯଦି କିଛି ବାକ୍ୟ ଥାଏ ଗୌଡ଼ୀୟ ବୈଷ୍ଣବ ହେଇଯିବରେ, ସେଟା ହଉଛି ଗୁରୁ ଭକ୍ତି, ଜଣେ ଶୁଦ୍ଧ ଭକ୍ତଙ୍କୁ ଭଲ ପାଇବା, ଏଟା ଗୋଟେ ବିପ୍ଳବମୟ ବାକ୍ୟ। କାରଣ ଜଗତର ସବୁ ସମ୍ପ୍ରଦାୟ ସବୁ ଶାସ୍ତ୍ର କେବଳ କହୁଛନ୍ତି କୃଷ୍ଣଙ୍କୁ ଭଲ ପା, କିନ୍ତୁ ଆମର ନା ଶ୍ରୀ ଗୁରୁଚରଣ ପଦ୍ମ ଯଶ୍ୟ ପ୍ରସାଦ ଭଗବତ, ଆମକୁ ପ୍ରଥମରୁ ଆସିଲା ବେଳକୁ ଏଇଟା ଶିଖାଉଛି, ଆମେ ପ୍ରଭୁଙ୍କ ଆଗରେ ଗାଉଛେ ଶ୍ରୀ ଗୁରୁଚରଣ ପଦ୍ମ ଏ ସଂସାର ଦାବାନାଳ, କାରଣ ତାଙ୍କ ଶୁଦ୍ଧ ଭକ୍ତଙ୍କୁ ଆମେ ଗୁଣ କୀର୍ତ୍ତନ କରୁ, କାରଣ ତାଙ୍କ ମାଧ୍ୟମ, ସେଥିପାଇଁ ତାଙ୍କ ମାଧ୍ୟମରେ ଆମେ ଯାହା କିଛି କରିବା, ଆମେ ଯଦି କୃଷ୍ଣ ପ୍ରେମ ଶିଖିବା ତାଙ୍କ ମାଧ୍ୟମରେ, କାହିଁକି ସିଏ ଯେମିତି ଭଲ ପାଇଛନ୍ତି ସେଟାକୁ ଦେଖିବାକୁ ପଡ଼ିବ, ସେଟା ତାଙ୍କର ହୃଦୟର ସମ୍ପତ୍ତି, ଏଇଟାକୁ ଏଇଟାକୁ ଜୀବ ଶିଖିବା। ଗୁରୁ ଗ୍ରହଣ ଅର୍ଥ ନୁହେଁ ଆମେ କର୍ମକାଣ୍ଡ ନୁହେଁ, ଆମେ ଅନ୍ତର ନେଇଗଲେ ଆମେ ଗୁରୁଙ୍କର ଯୋଉ ହୃଦୟର ସମ୍ପତ୍ତି ରହିଛି ଗୁରୁଦେବ କୁହନ୍ତି, ସେଟାକୁ ତାଙ୍କର ସୋଲ୍ ପ୍ରପର୍ଟି, କାରଣ କଣ କୁହାଯାଏ ତାଙ୍କର ନିଜସ୍ୱ ଧନ, ସେଟା ନିଜସ୍ୱ, ସିଏ କେବଳ ଟ୍ରାନ୍ସଫର ସେଟା କରିବେ, ଆଉ କେହି ନେଇପାରିବେନି ସେଟାକୁ। ଯେ ତୁମେ ଗୋଟେ ଭଲ ପାଉଛ, ତୁମ ଭଲ ପାଇବ ଗୁଣଟା ମୁଁ କେମିତି, ମୁଁ ଦେଖିଦେବି ସିଏ ସେ ଏଇ ଜିନିଷଟା ଭଲ ପାଉଛି, ତୁମକୁ ସେ ଜିନିଷଟା ମୋ କତି ଟ୍ରାନ୍ସଫର ହବ କି ହେଇପାରିବ। ତ ସିଏ ଯୋଉ ଭଗବାନଙ୍କୁ ଯୋଉ ଭଲ ପାଇଛନ୍ତି ଆଚାର୍ଯ୍ୟମାନେ, ଯେମିତି ରାଧା ମାଧବ ଅଛନ୍ତି, ଭକ୍ତିବୃନ୍ଦ ଠାକୁର ଯେମିତି ଭଲ ପାଇଛନ୍ତି, ଯେମିତି ଜୟ ରାଧା ମାଧବ କୁଞ୍ଜ ବିହାରୀ ଯେମିତି ସବୁ ରଚନା କରିଛନ୍ତି, ଯେତେ ଭଜନ ରଚନା କରିଛନ୍ତି, ଆମେ କେମିତି ସେଟାକୁ ଜାଣିବା। ଭଲ ପାଇବାର ସ୍ତର ସବୁ ଅଛି ନା, ଗୋପୀମାନଙ୍କର ଭଲ ପାଇବା ସ୍ତର, ରାଧାରାଣୀଙ୍କର ଭଲ ପାଇବା ସ୍ତର କଣ ସମାନ, ରାଧାରାଣୀଙ୍କର ଭଲ ପାଇବା ସ୍ତର କୃଷ୍ଣ ବୁଝି ବି ପାରିଲେନି, ତାଙ୍କ ଭାବକୁ ଚୋରି କରି ସେସବୁ ଗୌରବ ହେଲେ, ଆମେ ଆମେ ଚାହୁଁଛୁ ପୁଣି ଆମର ଲକ୍ଷ୍ୟର ତାଙ୍କର ଯାଇ ସେବା କରିବା। ରାଧାରାଣୀଙ୍କର ସେ ଲେଖିଲେନି, କିଙ୍କରି କରିବା ରାଖ ଆପଣି, ନିଜ ଦାସୀ ମଧ୍ୟ ଆପଣ, ନିଜ ଦାସୀ ଭିତରେ ମତେ ଜଣେ ଗଣିକି ମତେ ଟିକେ କିଙ୍କର କରିକି ରଖ, ଭକ୍ତିନ ଠାକୁର ଲେଖୁଛନ୍ତି ନା, କିଙ୍କର କରିବା ରାଖ ଆପଣ ମତେ ଟିକେ ଦାସୀ। ଆରେ ରାଧାରାଣୀଙ୍କ ଦାସୀ ହବାକୁ ହେଲେ କଣ ହବାକୁ ପଡିବ ଚିନ୍ତା କର, ଯାହାଙ୍କର ଭାବକୁ କୃଷ୍ଣ ବୁଝିପାରୁନାହାନ୍ତି ଯେ କଣ ହଉଛନ୍ତି, ଚୋରି କରି ଘଣି ତାଙ୍କ ଭାବକୁ ବୁଝିବା ପାଇଁ, କେବଳ ବୁଝିବା ପାଇଁ ଦିନରାତି କାନ୍ଦିବାକୁ ପଡିଲା କୃଷ୍ଣଙ୍କୁ, ରାଧାରାଣୀଙ୍କର ଭାବକୁ ବୁଝିବା ପାଇଁ ଦିନରାତି କାନ୍ଦିବାକୁ ପଡିଲା, ଏଇ ନାମ କରି କାନ୍ଦୁଥିଲେ। ସେଟା ପ୍ରେମର ପୁରା ଘନୀଭୂତ ଅବସ୍ଥା ନା, ଆମେ ସେଠିକି ଯିବା ହେଲେ କୋଉଠି ଆମର ହାତ ଗୋଡ ଅଛି, କୋଉଠି କଲୁନୁ ଆମର ହାତ ଗୋଡ ପାଉନି, ହେଲେ ହାତ ଗୋଡ ପାଇବା ରାଜା ଗାଦ ନୁହେଁ, ସେଠି କିଛି ନାହିଁ। ହେଲେ ଫୋର୍ଥ ଫିଫ୍ଥ ଡାଇମେନ୍ସନ କଥା, ଏ ଜଗତର କୌଣସି ଜିନିଷ ନାହିଁ। ଭକ୍ତିଶାନ୍ତକୁ ଲେଖିଲେ ଆମେ ଗୋଟେ ଅଜଣା ଜଗତର ସମ୍ବାଦ କୁ ଏ ଜଗତରେ କହୁଛେ, କିଏ ବୁଝିବ? ଗୋଟେ ଅଜଣା ଜଗତର ସମ୍ବାଦ ଏଟା, ଏ ପ୍ରେମ ଶବ୍ଦ, ଭଗବାନଙ୍କୁ ଭଲ ପାଇବା, 24 ଘଣ୍ଟା କୃଷ୍ଣଙ୍କୁ ଚିନ୍ତା କରିବା, ଏଟା ଅଜଣା ସମ୍ବାଦ। ଆମ ଦେହରେ ଅଲଗା ଗୋଟେ ଧର୍ମ, ଆମ ଦେହରେ କୋଉ ଧର୍ମ? ଭୌତିକ ଜଗତର ଧର୍ମ ନା, ଆଉ ଏଇଟା ହଉଛି ସ୍ପିରିଚୁଆଲ ଜଗତର। ଏଠି ସବୁବେଳେ ନୃତ୍ୟ, କୀର୍ତ୍ତନ, ଚିନ୍ତନ, କୃଷ୍ଣ ସୁଖ, ନିଜ ସୁଖ କିଞ୍ଚିତ ନାହିଁ, ସେଟା ଗୋଟେ ଅଲଗା ଜଗତର ଜିନିଷ। ଆଉ ସେଟା ସାଧୁଗୁରୁଙ୍କ ଦୟାରୁ ଏଇ ଯୋଉ କଥା ପଡିଥିଲା, କୃଷ୍ଣ ପ୍ରେମଟାକୁ, କୃଷ୍ଣ ପ୍ରୀତିଟାକୁ ସାଧୁ ହୃଦୟରେ ଦେଖିବାକୁ ପଡିବ। ସେଟା ଯେ ଯୋଉ ଜୀବ ଦେଖିପାରିଲା ସେ ଭାଗ୍ୟବାନ, ଆଶିଷ ସାଧୁ ଯଦି କୃପା କରେ ସେଟା ତୁମ ଗତି ଟ୍ରାନ୍ସଫର ହବ। ଏଇଟା ହଉଛି ପ୍ରୋସେସ, ନହେଲେ ଆମେ କେବଳ ପଢିଲେ ଜାଣିଲେ କଣ ଆମେ କରିପାରିବା? ସେ ସ୍ଥିତି କରିପାରିବା? ଜାଣିଦେବା ରାଧାରଣୀ ଏମିତି ଭଲ ପାଉଥିଲା, ତାପରେ କେମିତି କରିବା ଆମେ ସେମିତି ଭଲ ପାଇପାରିବା? ପାରିବା? ରାଧାରଣୀ କେତେବେଳେ ଶୋଉଥିଲେ ମୋ କ୍ୱେଶ୍ଚନ ମୁଁ ସବୁବେଳେ ପଚାରେ, କେତେବେଳେ ଶୋଉଥିଲେ ମୋତେ ଉତ୍ତର ଦିଅ, କେତେ ଘଣ୍ଟା ଶୋଉଥିଲେ ସେ ଦେଖ, ଅଷ୍ଟକାଳୀ ଲୀଳା ତୁମେ ଦେଖ, ରାଧାରଣୀ କେତେବେଳେ ଶୋଉଥିଲେ, କେତେବେଳେ ଶୋଉଥିଲେ? ଏ ମଙ୍ଗଳ ଆଳତୀ କେତେବେଳେ ହଉଛି? 4:15, 4:15 ସେ ଚାଲି ଚାଲିକି ଆସିବେ କୁଞ୍ଜର, 4:15 କେତେବେଳେ କୁଞ୍ଜର ଆରତୀ, ଏଟା ମଙ୍ଗଳ ଆରତୀ ହେଲା କୁଞ୍ଜ ଆରତୀ, ଆମର ଅଷ୍ଟକାଳୀ ସେବା ହିସାବରେ ରହୁଛି ନା। ଆଉ ମାନେ ଲଳିତା ବିଶାଖା ସମସ୍ତଙ୍କର ଆଖି ଛଳ ଛଳ ହେଇଥିବ, ସବୁ କାନ୍ଦୁଥିବେ, କାହିଁକି? ରାଧାରାଣୀ ବିଶେଷ ବହୁତ ବିରହରେ, କୃଷ୍ଣଙ୍କୁ ତ୍ୟାଗ କରିକି ଆସିବାକୁ ପଡିବ ନା କୁଞ୍ଜ, କୁଞ୍ଜରୁ ହଁ ଗଲାମରେ ପୁଣି ଗଞ୍ଜଣା ଭୟ, କିଏ ଜେଟିଲା କୁଟିଲା, ଆଉ ପୁଣି ସକାଳୁ ରୋଷେଇ କରିବାକୁ ପଡିବ, ଯଶୋଦା ମାତାଙ୍କ କତିକି ଯିବାକୁ ପଡିବ, ରୋଷେଇ କଲେ ତ ପୁଣି ଯିବେ, ଯେତେବେଳେ ଯଶୋଦା ମାତାଙ୍କ କତିକି ନ ଗଲେ ସୂର୍ଯ୍ୟ ପୂଜା ପାଇଁ ରୋଷେଇ କରିବାକୁ ପଡିବ, ଶୋଉଥିଲେ କେତେବେଳେ? ପୁଣି ବୁଢ଼ୀ ବସିକି ଡାକିବ, ଭାଇ ବୋଉଟା ତୁ ଶୋଇଗଲୁଣି କ'ଣ ସମୟ, ସୂର୍ଯ୍ୟ ଉଦୟ ହେଲାଣି, ମଙ୍ଗଳ ଆରତୀରୁ ଚାଲି ଚାଲିବା କୁଞ୍ଜରୁ ଯିବେ, ପୁଣି ଗୋଟେ କୁଞ୍ଜ ତ ନୁହେଁ, ଯୋଉ ଶାସ୍ତ୍ର ମୁଁ ତ ବେଶୀ ପଢିପାରୁନି, ଯେତିକି ପଢିଥିଲେ ମୋ ମନରେ ଅଛି, ପ୍ରତିଦିନ ଭିନ୍ନ ଭିନ୍ନ ଅଛି, କେତେବେଳେ ଗୋବର୍ଦ୍ଧନରେ ରାସ ହୁଅନ୍ତି, ଯୋଉ ଯୋଉ ପ୍ରତିଦିନର ବିଭିନ୍ନ ଭିନ୍ନ ସ୍ଥାନରେ କୁଞ୍ଜ ସେବା ହେବ, ସେଠୁ ଚାଲି ଚାଲି ଆସିକି କେଉଁଠିକି ଜାବଟକୁ, ଶୋଇଲେ କେତେବେଳେ? ସେ ଯା ଭୋରୁ ଆସିକି ଖାଲି କାହିଁକି ନା ବୁଢ଼ୀକି ଦେଖିବା ପାଇଁ ଯେ ମୁଁ ଶୋଇଛି, ବୁଢ଼ୀ ଯଦି ଧରିଦିଏ ବେଳେବେଳେ, ବୁଢ଼ୀ ଧରିଦେବ ବେଳେବେଳେ, ଆଖିରେ କାହିଁକି ଏତେ ନ ଶୋଇଲେ କ'ଣ ହବ, ଆଖିଟା ଲାଲ ପଡ଼ିବ, ଏତେ କାହିଁକି ଆଖି ଲାଲ ପଡ଼ିଛି ବୋଉଟା, ତୁ ଏତେ ତ ଏତେ ସନ୍ଧ୍ୟାବେଳୁ ଆମର ଦୀପ, ସେତେବେଳେ ତ ଦୀପ ଜଳାଉଥିଲା ନା, ତୁ ତ ବୋଉଟା ଆମର ସନ୍ଧ୍ୟାବେଳୁ ଦୀପ ଲିଭା ହେଲାଣି, ତୋର କାହିଁକି ଆଖିଟା ଲାଲ ପଡ଼ିଛି? ଆଉ ରାଧାଣୀ କ'ଣ କହିବେ? ଆଉ ସେ ତ ଯିଏ କୃଷ୍ଣ ଚିନ୍ତା, ଆମେ କ'ଣ ଆମେ ଗୋଟା ବୁଦ୍ଧିଆ ଗୁଡାକ ନା, ଆଉ ଭୂତ ପ୍ରକୃତି ଗୁଣ୍ଡା ଅଛି, ତୋର ପ୍ରଶ୍ନ ପଚାରିଲୁ ଫଟିନ ଉତ୍ତର, ମୁଣ୍ଡରେ ଯାହାର ଭଗବାନ ରହିଛନ୍ତି ତାଙ୍କର ତ ମୁଣ୍ଡରେ କୃଷ୍ଣ ସେଟା କିଛି ନାହିଁ, ସେ ଗୋଟେ ଚତୁର କଥା ଏଟା କହିବାରି, ତାଙ୍କର ତ କୃଷ୍ଣ ଚିନ୍ତା ସବୁ, କୃଷ୍ଣ ଚେତନା ଯେମିତି ପ୍ରଭୁ, ସେ କୃଷ୍ଣ ଚେତନା ରହୁଛନ୍ତି, ସେ କ'ଣ ବୁଲେଇ ବାଲି ବଙ୍କେଇ କହିପାରି? ସଖୀମାନଙ୍କୁ ସବୁବେଳେ ପ୍ରାଣପ୍ରିୟ ସଖୀ, ଯୋଉମାନେ ସବୁ ପ୍ରିୟ ନର୍ମ ସଖୀ, ସେ ଶବ୍ଦ କହିଲେ ପ୍ରିୟ ନର୍ମ ସଖୀ ଯତ ଚାମର ଡୋଲା, ମଞ୍ଜୁରୀ ମାନେ ସଖୀ ମାନେ ଯୋଉ ଥାନ୍ତି ସେମାନେ ରାଧାଣୀଙ୍କ ସହିତ, ରାଧାଣୀ ବହୁତ ତାଙ୍କୁ ପ୍ରଶଂସା କରନ୍ତି, ତୁମେମାନେ ମୋ ଜୀବନକୁ ରକ୍ଷା କରୁଛ, ତୁମକୁ କିଏ ରକ୍ଷା କରିବ? କାହିଁକି ସେ ସବୁ ବୁଦ୍ଧି ହିସାବରେ ସାସ୍ ଇ କରନ୍ତି, କାର୍ଯ୍ୟ କରନ୍ତି, ବୁଢ଼ିକି ଶିଖେ, ବୁଢ଼ି କହିଦେବ ନାଇଁ ଅଡ଼ୁଆ ହେଇଛି, ଆଉ ତୋ ଆଖି ଲାଲ ପଡ଼ିଛି, ତୁ କ'ଣ କରୁଛୁ ରାତିରେ, କ'ଣ କରୁଛୁ, ଶୋଉଛୁ କି ନାହିଁ, କୁଆଡ଼େ ଯାଉଛୁ, କାଳେ ନା ଡର କୃଷ୍ଣ କତିକି, କହ ମା ସେ କଥା ନାହିଁ, ଭୁଲରେ କାଲି ପାଣି ପିଇବୁ, ସେ ବଟଲରେ ମହୁ ଥିଲା, ମହୁ ପିଇ ଦେଇଛି, କିଏ ସଖୀମାନେ କହିଛନ୍ତି, ରାଧାରଣୀ କାହିଁ କହିବେ, ସିଏ ସିଏ ତ କୃଷ୍ଣ ଛଡ଼ା କି ଜାଣନ୍ତିନି, ସିଏ କାହିଁ କହିବେ, ଆମ ଭଳିଆ ଜଣେ କୁଟକାପଟ ହେଇଛନ୍ତି ନା କ'ଣ, ଆମକୁ ପଚାରିଲା ଆମ ଗୋଟେ ବୁଲେଇ ମକେଇ କହିଦେଉଛି, ସିଏ ନାହିଁ, ସିଏ ତ କୃଷ୍ଣ ଛଡ଼ା କି ଜଗତରେ ଜାଣନ୍ତିନି, କୃଷ୍ଣ କୃଷ୍ଣ ଯାହାର ଭିତରେ ବାହିରେ, ତାଙ୍କ ଭିତରେ ବାହାରେ ରଖିଛନ୍ତି କୃଷ୍ଣ, ଆଉ କିଛି ନାହିଁ, ଜଗତର କ'ଣ କିଏ କାହାକୁ ଜାଣିଛନ୍ତି ନା, ସେ ଜଗତର କାହାକୁ ଜାଣନ୍ତି, ଆମକୁ ତାଙ୍କର ଦାସୀ ଭାବ ହେଲେ ଆମେ ଜଗତର କାହାକୁ ଜାଣିନାହାନ୍ତି, ଆଉ ଆମେ ସବୁଆଡେ ପ୍ରେଜେଣ୍ଟ ପକେଇକି ପୁଣି ରାଧାଣୀ ପାଖକୁ ହିଁ ଯିବା, କିଛି ନାହିଁ, କେବଳ ଗୁରୁ କୃଷ୍ଣ, ଆଉ ଜଗତର ସବୁ କିଛି ଭୁଲିବାକୁ ପଡିବ, ସବୁ ବିସ୍ମରଣ ହେବାକୁ ପଡିବ, କାହା ମୋ ମନ ଭିତରେ କେହି ନ ରୁହନ୍ତୁ, ପ୍ରିୟ ନ ରୁହନ୍ତୁ, ଅପ୍ରିୟ ନ ରୁହନ୍ତୁ, ରାଗ ନ ରହୁ, ଦୋଷ ନ ରହୁ, କାହା ପ୍ରତି କାହାକୁ ମୁଁ ଘୃଣା ବି କରିବିନି, କେହି ମୁଁ କାହାକୁ ହିଁ ଆସ, ଯାହାର ଯେତିକି ସମ୍ମାନ, ଯୋଉ ସ୍ଥିତି ତାକୁ ସେତିକି ସମ୍ମାନ ଦେଇ, ମୋ ମନ ଭିତରେ କେବଳ ଗୁରୁ କୃଷ୍ଣ ରୁହନ୍ତୁ, ତାହେଲେ ଆମେ ସେଠିକି ଯିବା, ନହେଲେ ଅଟକି ଯିବା, ଶିଖି ଜାଣନ୍ତୁ ତାଙ୍କର ଭିତର ବାହାରେ ବା କୃଷ୍ଣ, କୃଷ୍ଣ ପ୍ରେମ ମହିଜାର ଭିତର ବାହିରେ, ଚୈତନ୍ୟ ଲେଖିଲେ ଭିତର ବାହିରେ ତାଙ୍କ କୃଷ୍ଣ ପ୍ରେମ, ସେ କାହିଁ ଏତେ କଥା କହିବେ, ସଖୀମାନେ ବଞ୍ଚେଇ ଦିଅନ୍ତି ନା, ଆଉ ମା କାଲି ମହୁ ପିଇ ଦେଇଛନ୍ତି, ମହୁ ପିଇଲେ କଣ ହୁଏ, ମହୁଟା ବେଶୀ ନିଦ ହବ ନା, ମହୁଟା ବା ନିଶାଟା, ଗୋଟେ ନିଶା, ଯେତେ ଶୋଇଲେ କଣ ଦାଖିରେ ଲାଲ ପଡିଛି? ସେ ବୁଢ଼ୀ କହିବେ ହଁ ତାହେଲେ ତାର ମଉଟା, ସେ ମଉ ବୋଟଲୁ ଆର ଘର ରଖ, ସିଏ ଗୋଡ଼ି ଆଣି ସିଏ କଣ ବୁଝିବ? ସେ ବୁଝିକି ପଳେଇଲା। ରାଧାଣୀ କୋଳି ଦେବେ କାହାକୁ? ସଖୀ, ସଖୀ ମତେ କେତେବେଳେ ବିପଦରୁ ବଞ୍ଚେଇଲୁ। ଏଣେ ଏତେ ବିରହ ବ୍ୟାକୁଳ, ଆମେ ସେଇଠିକି ଯିବା ଟି? ସେ ପ୍ରୀତିରେ ଆମର କୋଉଠି ଅଛି? ଆମେ ଯୋଉ ଭକ୍ତ ବୋଲି କହୁଛେ, ତିଳକ ଲଗଉଛେ, ପାଣି ବିନ୍ଧୁଛେ, ଯଦି ଆମେ ଷ୍ଟାଣ୍ଡାର୍ଡକୁ ଦେଖିବା, କେବଳ ଗୋଟିଏ ଆମ ପାଖରେ ସମ୍ପତ୍ତି ରହିଛି। ଯଦି ସେଇ ଗୁରୁ ବୈଷ୍ଣବଙ୍କର ଗୋଟେ ଅତି ଦିନହୀନ ସେବକ ହେଇପାରିଲେ, ସେ କିଛି ଦେଇଦେଇ ପାରିଲେ, ଗୋଟେ କଣ କୁହନ୍ତିନି ବୋନସ ଏକ୍ସଟ୍ରା ଦିଅନ୍ତିନି, ଏକ୍ସଟ୍ରା ବୋନସ ଯେମିତି ସେମିତି ଯଦି କିଛି ଦେଇଦେଲେ, ତ ତାହେଲେ ପାରେ କିଛି ସେଠିକି ଯିବାର ଅଛି। ନହେଲେ ଏମିତି ଖାଇବି ବଞ୍ଚିଯିବା, ବଞ୍ଚିବା ପୁଣି ଆଉ ଗୋଟେ ଜନ୍ମ ନବା, ଭକ୍ତ ହବା, ଲସ୍ କିଛି ନାହିଁ। କିନ୍ତୁ ତାଙ୍କ ପାଖକୁ ଯିବାକୁ ହେଲେ ଗୋଟେ ଏକ୍ସଟ୍ରା ଜିନିଷ ଦରକାର, ସବୁବେଳେ ହାୟେଷ୍ଟ ଜିନିଷଟା ନା, ପୁରା ସର୍ବଶ୍ରେଷ୍ଠ ଜିନିଷଟା। ସେଠି କଣ ଆମେ ହାତ ଗୋଡ଼ ପାଉଛୁ? କିଛି ଗୋଟେ ରାଗ ଦ୍ୱେଷ କାହା ପ୍ରତି କିଛି ରହିବନି। ଜଗତ, ଜଗତର କୌଣସି ବସ୍ତୁ ପ୍ରତି ଆମର ମମତା ରହିବନି, ତାହେଲେ ପ୍ରଭୁଙ୍କ ପାଖକୁ ଯାଇପାରିବ। କୃଷ୍ଣ ପାଖକୁ ଯିବାର ଅଛି ନା, ନହେଲେ ମହାପ୍ରଭୁ କାହିଁକି କହିଲେ ଅହର୍ନିଶ ଚିନ୍ତା କୃଷ୍ଣ ବଲ ହଉ ଅଦାନ, ସେ ନିଜେ ରାଧାରାଣୀଙ୍କ ଭାବଟା ଧରିକି ଆସିଛନ୍ତି ବୁଝିବା ପାଇଁ କେବଳ ରାଧାରାଣୀଙ୍କ ଭାବୁ। ଆଉ ଇଏ ଯେମିତି ଇନ୍ଦ୍ରାଜୀ କହୁଛନ୍ତି ପଶୁ ମୂଢ଼, ଆମର ଆମେ ଆମେ ସେଭଳିଆ ନା, ସଂସ୍କାରଟା ଆମକୁ ଯେଉଁ ପ୍ରଥମ ପଢୁଥିଲେ ସଂସ୍କାର, ବିଭିନ୍ନ ପ୍ରକାର ସଂସ୍କାର ଦେଇକି ଆମେ ଆସୁଛେ। କଣ ନିଜର ଯେତିକି ସଂସ୍କାର ଅଛି, ମଠ ମନ୍ଦିର ଗୁରୁ ଯେତେ ଶ୍ରେଷ୍ଠ ହେଲେ କଣ ହବ? ଆମ ସଂସ୍କାର ହିସାବରେ ଆମେ ତାଙ୍କୁ ଧରିବ ନା? ଆଉ ସଂସ୍କାର ନଥିଲେ ଧରିପାରିବେ? କେବଳ ଗୋଟିଏ ଚାନ୍ସ, ସଂସ୍କାର ନଥିଲେ ବି ତୁମେ ଗୋଟିଏ ଯିବାର ତାର କେବଳ ସଙ୍ଗ ପାଇବ, ସେ ସରଳ ଥିବ। ଏଇଟା ଗୋଟିଏ ଶାସ୍ତ୍ର କେବଳ ଗୋଟିଏ ଏସେନ୍ସ ଦଉଛି, ଆଉ ଗୁରୁଦେବ ସେଇଟା କହୁଛି। ଗୁରୁଦେବ କହୁଛି, ଜଣେ ପଚାରୁଛି ଆଜ୍ଞା କୁହନ୍ତୁ ଇଂଲିଶରେ, କହୁଛନ୍ତି ସର୍ଟକଟ୍ ୱେଟା କ'ଣ, ଗୋଟେ ଆଡ଼ଭାନ୍ସ କରିବା ପାଇଁ ଗୋଟେ ସର୍ଟକଟ୍ ରାସ୍ତାଟା କ'ଣ କୁହନ୍ତୁ? କିନ୍ତୁ ସର୍ଟକଟ୍ ତ କିଛି ନାହିଁ, ସବୁ ବହୁତ ଅନର୍ଥ ରହିଲା, ଅପରାଧ ରହିଲା, ଭଜନ ରହିଲା, ଡିସିପ୍ଲିନ୍ ଲାଇଟ୍ ରହିଲା, ଆହାର ରହିଲା, କେଉଁଟା ନାହିଁ ମୋତେ କହିଲ ଦେଖିବା। କେତେ ନିୟମ ଆମର ରହିଲା, ମଙ୍ଗଳାତି ଆସିବ, ଏଇଟା ଖାଇବ, ଏଇଟା ଚଳିବ, ଏକାଦଶୀ କରିବ, ସବୁ ପ୍ରକାର ରହିଲା, ସବୁଗୁଡ଼ା ଯିବ ମାନିବ କେତେବେଳେ, ଆଡ଼ଭାନ୍ସ କରିବ କେତେବେଳେ, ତାର ତ ସଂସ୍କାରଟା କମ୍, ଗୋଟେ ସ୍ୱାଭାବିକ ତ ତାର କିଛି ଗୋଟେ ଆସୁନି ନା ଭକ୍ତି। ଗୁରୁଦେବ କହିଲେ ଗୋଟିଏ ଜିନିଷ, ଯଦି ସାଧୁ ଗୁରୁଙ୍କ ପ୍ରତି ତୁମର ସିମ୍ପଲ ଫେଥ୍, ସରଳ ବିଶ୍ୱାସ ଅଛି, ପ୍ରୋସେସ୍ ପ୍ରତି ତୁମର ସରଳ ବିଶ୍ୱାସ ଅଛି, ତାହେଲେ ତୁମର ରାପିଡ୍ ପ୍ରୋଗ୍ରେସ୍ ହବ, ଆଉ କିଛି ରାସ୍ତା ନାହିଁ, ଆଉ ସର୍ଟକଟ୍ କିଛି ନାହିଁ। ସେଥିପାଇଁ ସରଳତାକୁ ବୈଷ୍ଣବତା କୁହାହେଲା। ଗୁରୁଦେବ କହିଛନ୍ତି, ପ୍ରଭୁପାତ କହିଛନ୍ତି, ଆଚାର୍ଯ୍ୟମାନେ କହିଛନ୍ତି, ସେ ସୃଷ୍ଟି ପଳେଇ ହେଲେ ମୋର ସେଥିରେ ସନ୍ଦେହ ନାହିଁ। କିଏ କ'ଣ ହେଲା? ବଡ଼ ବଡ଼ ସାଧୁ ଗୁରୁ ଆଚାର୍ଯ୍ୟମାନେ ଜଗତରେ ଅଛନ୍ତି, ନହେଲେ ସାଧୁ ଚାଲିଛନ୍ତି କେମିତି? ଜଗ ସୃଷ୍ଟି ଚାଲିଛି, ଠିକ, ତାଙ୍କ ଚରଣ ନାମରେ ପ୍ରଣାମ। ତାଙ୍କର ମତ ସହିତ ଆମର କିଛି ଆମର ମତଭେଦ ନାହିଁ କି ଗ୍ରହଣ କରିବାର ନାହିଁ, କାରଣ ଯାହାଦ୍ୱାରା ଆମର କଲ୍ୟାଣ ହବ, ତାଙ୍କୁ ଆଶ୍ରୟ କରିକି ତାଙ୍କ ପ୍ରତି ଆମର କିନ୍ତୁ ଐକାନ୍ତିକତା ରହୁ। ଅସତ୍ୟ ମତି ହେଇଗଲେ ଅସୁବିଧା ନା? ଅସତ୍ୟ ମତି ହେଇଗଲେ, ମତିଟା ତାହେଲେ ଅସତ୍ୟ ହେଇଯିବ। ଅସତ୍ୟ ମାନେ କ'ଣ? ତୁମେ ଭଲ ପାଉଛ ନା, ଭଲ ପାଇବା ଭିତରେ କିଛି କଳଙ୍କ ରହିବେ। କେତେ ବିପଦ ଆସିଛି, କେତେ ଗଞ୍ଜଣ ଆସିଛି ରାଧାରାଣୀଙ୍କୁ, ଗୋପୀମାନଙ୍କୁ, ସେମାନେ କ'ଣ କେବେ ଛାଡ଼ିଦେଇଛନ୍ତି? ଅସତ୍ୟ ମତି ତାଙ୍କର କେବେ ହେଇନି। ଭାଗବତ ସବୁବେଳେ ସତ୍ୟମତି ଅସତ୍ୟମତି କୁହାହେଲା ନା, ଆଉ ସତୀମତି ଗଛତି ବାସୁଦେବେ, ବାସୁଦେବଙ୍କ ପାଖକୁ ସେ ମତିଟା ଯିବ, ସତୀମତି। ସତୀମତି ନହେଲେ ବାସୁଦେବଙ୍କ ପାଖରେ ରହିବନି। ବ୍ୟଭିଚାରଣ, ବ୍ୟଭିଚାରୀ, ଅବ୍ୟଭିଚାରୀ ଶବ୍ଦ ଲଗେଇଲା ଗୀତାରେ, ସେ ନାହିଁ ଅବ୍ୟଭିଚାରଣ, ବ୍ୟଭିଚାର ଦୋଷ ରହିବନି। ଏଟା ଭଲ ପାଇବା, ସେଟା ଭଲ ପାଇବା, ଏଟା କରିବା, ସେଟା କରିବା, ନାହିଁ, କେବଳ କୃଷ୍ଣ ରହିବେ ଆଉ ଗୁରୁ ରହିବେ। ଏ କଥାରେ ପଡିଥିଲା ସେଇ ଜିନିଷଟା, ଆମର ଯୋଉ ଚେତନା ରହିଛି, ଆମ ଚେତନା ସ୍ତରକୁ ଆମକୁ ସଂସ୍କାରର ବହୁତ ବାଧା ରହିଲା, ଆମର ସରଳତା ନାହିଁ, ଇଏ ଗୋଟେ ଚ୍ୟାଲେଞ୍ଜେସ୍। ସ୍ୱଭାବ ଯୋଉ ରହିଛି, ଯାହା ଇନ୍ଦ୍ର କହୁଛନ୍ତି, ମୋର ପଶୁ ଚେତନା ବିସ୍ମରଣ ହେଇଯାଉଛି। ଆପଣ ପଶୁକୁ ଯେତେ ଦଣ୍ଡ ଦେଲେ ବି, କିନ୍ତୁ ତାର ପରିବର୍ତ୍ତନ ସେ କ୍ଷଣ କରେ ପୁଣି ବଦଳିଯିବ। କିନ୍ତୁ ଭାବ ଗୁଡ଼ିକ ବହୁତ ସୁନ୍ଦର, ଇନ୍ଦ୍ରଙ୍କର ଏଇ ଭାବ, ଆମକୁ ଭଗବାନଙ୍କୁ ଏଇ ଭାବରେ ପ୍ରାର୍ଥନା କରିବାକୁ ପଡ଼ିବ, କାରଣ ମନେ ରଖିବାକୁ ପଡ଼ିବ ଆମେ ଯାହାଙ୍କ ପାଖକୁ ଯିବା, କୃଷ୍ଣଙ୍କ ପାଖକୁ ଯିବା, ତାଙ୍କ ପାଖରେ ଯେଉଁମାନେ ଅଛନ୍ତି, ତାଙ୍କ ଭଳିଆ ଲୋକ ହେଲେ ତୁମେ ତାଙ୍କ ପାଖରେ ରହିପାରିବ। ଗୋଟେ ସରଳ ଗୋଟେ କଥାରେ, ତୁମେ ଯେଉଁ ଗାଁରେ ରହିବ ବା ଯେଉଁ ଯେଉଁ ଘରେ ରହିବ, ସେଠି ଯେଉଁଭଳିଆ ଲୋକ ଅଛନ୍ତି, ତାଙ୍କ ସାଙ୍ଗରେ ରହିପାରିଲେ ସେ ତୁମକୁ ପାଖରେ ରଖିବେ। ସେଠିକାର ଯେଉଁ ସ୍ୱଭାବ ସେଠି ଯେଉଁମାନେ ଅଛନ୍ତି, ସେଇ ସ୍ୱଭାବଗୁଡ଼ିକ ଶାସ୍ତ୍ର ସବୁ ଭକ୍ତର ଲକ୍ଷଣରେ ବର୍ଣ୍ଣନା କରାହେଲା। ଏଇ ଦ୍ୱାଦଶ ଅଧ୍ୟାୟରେ ଯେଉଁ ଗୀତାରେ ଭକ୍ତର ଲକ୍ଷଣ ଦିଆହେଲା, ଏକାଦଶ ସ୍କନ୍ଧରେ ଯେଉଁ ଭକ୍ତର ଲକ୍ଷଣ ଦିଆହେଲା, ସେ କାହାର ଲକ୍ଷଣ ଅଛି? ଆମର ଲକ୍ଷଣ, ଗୋଟିଏ ଗୋଟେ ଗୁଣ ଆଣିବା ପାଇଁ କେତେ ଜନ୍ମ ଲାଗିଯିବ? ସେ ଜଗତର ଭକ୍ତର ଲକ୍ଷଣ, କିନ୍ତୁ ସେଇଟା କୃପା ଦ୍ୱାରା ସମ୍ଭବ ନହେଲେ ସେ ଭଗବାନ କାହିଁକି ଆସିକି ସବୁ ଭକ୍ତି କଥା କହିଲେ। ଗୁରୁଦେବ ସେ ଗୋଟିଏ କଥା କୁହନ୍ତି, ମୋର ସି ମେକ୍ସ ଇମ୍ପସିବୁଲ ପସିବୁଲ, ଅସମ୍ଭବ ଯେଉଁ ଶବ୍ଦଟା ଅଛି ସେଟା କ'ଣ କୃପା କରିପାରିବ ଆଉ କିଛି ନାହିଁ। ସେଥିପାଇଁ ଗୋଟେ କୃପାର ଭିକ୍ଷୁକ ହବାକୁ ପଡେ। ଯେଉଁମାନେ କୃପାର ପଢୁଥିଲେ ଭକ୍ତିନାଥ ଠାକୁରଙ୍କର ଗୋଟେ ଆର୍ଟିକଲ ସେ ଲେଖୁଛନ୍ତି କେତେ ସୁନ୍ଦର, ଯେଉଁମାନେ ସାଧୁଗୁରୁଙ୍କର ମହିମାକୁ ଜାଣିଛନ୍ତି ସେମାନେ କୃପା ଭିକ୍ଷୁ ହେଇକି ବଞ୍ଚନ୍ତି, ସେମାନଙ୍କର ଆଉ କିଛି ନାହିଁ ସମ୍ପତ୍ତି, ସେମାନେ ଗୋଟେ କୃପା ଭିକ୍ଷୁ। ଆଉ ବୁଝିପାରୁଛନ୍ତି ନା, ପଣ୍ଡିତ ଗୋଟେ କ'ଣ ଆମେ ପାଉଛନ୍ତି ଯେ ଇଏ କିଛି ନାହିଁ, ଗୋଟେ କୃପା ଭିକ୍ଷୁ। ଭିକ୍ଷୁ ମାନେ କ'ଣ? ଭିକାରୀ, କୃପାର ଭିକାରୀ ସିଏ, ଆଉ କିଛି ନାହିଁ। ପ୍ରଭୁଙ୍କ ପାଖରେ ଆଉ ଗୁରୁଙ୍କ ପାଖରେ, ଆଚାର୍ଯ୍ୟମାନଙ୍କ ପାଖରେ, ବୈଷ୍ଣବମାନଙ୍କ ପାଖରେ ଗୋଟେ କୃପା ଭିକ୍ଷୁ, ସେଇମାନଙ୍କ ପାଇଁ ରାସ୍ତା ସିଏ କହୁଛନ୍ତି। ଏଇଟା ଯେଉଁମାନଙ୍କ ରାସ୍ତା, ଏଇଟା ସେଇମାନଙ୍କ ପାଇଁ ରାସ୍ତା। ଏଠି ପାଣ୍ଡିତ୍ୟ, ଅଭିମାନ, ଯୋଗ୍ୟତା ଇଏ କିଛି କାମ ଦେବନି, ଆମର ସବୁ ଥାଇପାରେ କିନ୍ତୁ କୃପା ଭିକ୍ଷୁ ନ ହେଇପାରିଲେ ସରିଗଲା। ତେଣୁ ଏଇ କଥାଟା ପଡ଼ିଥିଲେ ଯେ ଭଗବାନଙ୍କର ଯେଉଁ ପ୍ରୀତିଟା ଆମେ ସାଧୁଗୁରୁ ମାଧ୍ୟମ ଦେଇ ଦର୍ଶନ କରିବୁ, ଆଉ ସାଧୁଗୁରୁଙ୍କର ମାଧ୍ୟମଟାକୁ ପାଇବାକୁ ହେଲେ ଆମର ପାତ୍ରତା ଆବଶ୍ୟକ ଅଛି। ସେ ପାତ୍ରତାଟା ହଉଛି ଏଇଟା, ଏଇ ଦିନହୀନ ପାତ୍ରତା। ଦେଖୁନାହାନ୍ତି ଆମର ଆମ ପ୍ରାର୍ଥନା କେତେ ସୁନ୍ଦର ରହିଲା, ଆହା ପ୍ରଭୁ କର ଦୟା ଦେହ ମୋରେ ପଦ ଛାୟା ଏବେ ଚାଷ ଘୋଷୁକ ତ୍ରିଭୁବନ। କଣ ତା ଅର୍ଥ? ମୋତେ ପଦ ଛାୟା ଦିଅନ୍ତୁ, ମୋ ଭଳିଆ ପାପୀକୁ ଆପଣ କୃପା କଲେ ତିନି ଜଗତରେ ଆପଣଙ୍କର ଯଶ। ଭାବଟା କେତେ କେତେ ଉତ୍ସାହ, ଏଥିରେ ପାତ୍ରତାରେ ତିଆରି ହୁଏ। କାରଣ କୃଷ୍ଣ ପ୍ରୀତି ରଖିମତି ଆଉ ନିଜେ ଛୋଟ ନହେଲେ କଣ ଗୁରୁକୁ ଦେଖି ହବ? ସେ ଗୁରୁ ଆମେ ହେଲେ ଗୁରୁ ମାନେ କଣ, ତାଙ୍କ ତୋର ଲଘୁତାଟା କିଛି ନାହିଁ। ଆଉ ଯେତେବେଳେ ତୁମର ଗୁରୁଙ୍କ ପାଖରେ ଲଘୁତା ଦର୍ଶନ ହଉଛି, ତୁମର କୃଷ୍ଣ ଦର୍ଶନ ହବନି କି ଗୁରୁ ଦର୍ଶନ? ଗୁରୁଙ୍କ ପାଖରେ ଲଘୁତା କିଛି ଆସିବନି, ତାମାନେ ଲଘୁତା ଆସୁଛି ମାନେ କୃପାଟା ତୁମକୁ ମିଳିନି। ଗୁରୁଙ୍କ ପାଖରେ ଲଘୁତା ତୁମର ଦେଖିପାରୁଛ, ଏଇଟା ଭୁଲ, ମାନେ ଭୁଲଟା ଦେଖାଯାଉଛି ମାନେ, ଆଉ ତାହେଲେ ତୁମ ଗୁରୁଙ୍କର ଗୁରୁତ୍ୱର ଉପଲବ୍ଧିତା ଆସିନି। ଆଉ ସେଟା ତ ତୁମ ମନ ଭିତରେ ଆସିଯିବ, ଗୁରୁଦେବ କୁହନ୍ତୁ ଯେତେ କହିଲେ କଣ ତୁମର ଗୁରୁଙ୍କ ପ୍ରତି ମର୍ତ୍ତ୍ୟବୋଧି ହେଇଯିବ, ତା ମାନେ ତୁମର ମନଟା ଶୁଦ୍ଧ ହେଇନି, କୃପା ମିଳେନି। ଆଉ ଯଦି ଭଗବାନ କୃପା କରିଦେବେ ଗୁରୁଙ୍କ ପ୍ରତି କେତେବେଳେ ହେଲେ, ସେଥିପାଇଁ ଆମ ଭାବଟା ଲେଖିଦେଲେ ନା ଗୌଡ଼ିଆର, ଗୌଡ଼ିଆର ଭାବ ଗୁଡ଼ିକ ସବୁ ସିଦ୍ଧାନ୍ତ ଉପରେ ନା। ଆଉ ଯଦ୍ୟପି ଆମର ଗୁରୁ ଚୈତନ୍ୟର ଦାସ, ତଥାପି ଜାଣିବ ଆମେ ତାହାର ପ୍ରକାଶ, ସିଦ୍ଧାନ୍ତ ରଖିଦେଲେ। ମୁଁ ଜାଣୁଛି କୃଷ୍ଣ, ମୁଁ ଜାଣିଛି ମୋ ଗୁରୁଦେବ ହେଉଛି ଚୈତନ୍ୟର ଦାସ, କିନ୍ତୁ ମୁଁ ତଥାପି ଜାଣିଛି ସେ ତାଙ୍କର ପ୍ରକାଶ, ତଥାପି ଜାଣିବ ଆମେ ତାହାର ପ୍ରକାଶ। ଏ ଭାବଟା ଯୋଉ ରହିଛନ୍ତି, ଏଇ ଯୋଉ ସୁନ୍ଦର ଭାବ ଲେଖିଲେ, ମୁଁ ହଉଛି ପଶୁ ଆପଣ ମୋତେ ଦଣ୍ଡ ଦେଲେ ବି ଲେଖିଲେ ନା, କେତେ ସୁନ୍ଦର। ପଶୁ ସ୍ୱଭାବସ୍ୟ ପଶୁ ହି ସ୍ୱାମୀନ ଦଣ୍ଡ ପ୍ରହାରେ ଅପି କ୍ଷଣାନ୍ତରେ ତମେବ ଅପରାଧମ କରୋତି ହି ଇତି ଅହମ୍ ଦଣ୍ଡ ପ୍ରଦାନ ନ ଶୋଧନ ମହର୍ଷି କିନ୍ତୁ କୃପୟା ତଥା ମାଂ ଶୋଧୟ। ଆପଣ ଯୋଉ ଭାବୁଛନ୍ତି ମୋତେ ଦଣ୍ଡ ଦେବେ, ମୁଁ ଗୋବର୍ଦ୍ଧନ ଧାରଣ, ଆପଣ ଗୋବର୍ଦ୍ଧନ ଧାରଣ କଲେ, ମୁଁ ବଜ୍ର ନିକ୍ଷେପ କଲି, ସବୁ ଯାହା ହେଲା, ଦଣ୍ଡ ଦେଲେ ଆପଣ ମୋତେ ପାରିବେନି। ମାନେ ଏଇ ଭାବଟା ମୁଁ କାଲି କହିପାରିନଥିଲି, ଏଇ ସୁନ୍ଦର କେତେ ସୁନ୍ଦର ଭାବ କହୁଛି, ମୋତେ ଦଣ୍ଡ ଦେଇକି ଆପଣ ପ୍ରଭୁ ପାରିବେନି, କାରଣ ମୁଁ ହେଉଛି ପଶୁଟା। ଆଜି ଦଣ୍ଡ ଦେଇଦେଲେ ମୁଁ ପୁଣି ପଶୁ ଯିମି, ସ୍ୱାମୀ ଦଣ୍ଡ ଦେଲା ପରେ ଲେଖିଲି ନା, କରୋତି ଦଣ୍ଡ ପ୍ରଦାନ ପ୍ରଦାନ ବିକ୍ଷଣାନ୍ତରେ, ଗୋଟେ କ୍ଷଣ ପରେ, ଚକ୍ରପାତ କହୁଛନ୍ତି ଗୋଟେ କ୍ଷଣ ପରେ ପଶୁ ପୁଣି ଯୋଗ ତାକୁ, ମୁଁ ସେଇଟା, ମୁଁ ସେ ପଶୁଟା, ମୋତେ ଆପଣ ବାଡ଼ାପିଟା କରିକି ଯୋଉ ଆପଣ ଦଣ୍ଡ ଦେଇକି ବର୍ତ୍ତମାନ ମୋତେ ଦଣ୍ଡ ଦେବେ ଦିଅନ୍ତୁ, କିନ୍ତୁ ମୋର କିଛି ଲାଭ ହବନି, କିନ୍ତୁ ଗୋଟେରେ ହବ, କଣ ହବ ଏଠି କହୁଛନ୍ତି, କିନ୍ତୁ କୃପୟା ତଥା ମାଂସୋଦୟ, ମୋତେ କିନ୍ତୁ କୃପା କରିଦେଲେ ମୋ ସୋଦା ନେଇଯିବ, ଦଣ୍ଡ ଦେଇକି ମୋତେ ହବ, କୃପା ଆପଣ ମୋତେ କର। ଏଇ ଯୋଉ ଭାବ ସବୁ, ଏଇ ଗୌଡ଼ିଆର ଭାବ, ଚକ୍ରପାତ ହେଲେ ଭକ୍ତି ପରା ଅର୍ଥ ତାଙ୍କ, ଆଉ ସେ ସମ୍ପୂର୍ଣ୍ଣ ଗୁରୁ କୃପାର ମୂର୍ତ୍ତିମନ୍ତ, ତାଙ୍କର ସବୁ ଟୀକା ଟିପ୍ପଣୀ ଯେତେ ରହିଲା ସବୁ ଭକ୍ତି ପରା, ଆଉ ଗୁରୁ ବୈଷ୍ଣବ ଆଚାର୍ଯ୍ୟ କୃପା କୃପା ଶକ୍ତି ପୁରା ପ୍ରାପ୍ତ ହେଇଥିଲେ ସେ, ଆଉ ତାଙ୍କର ବହୁତ ପରିପୁଷ୍ଟ ବ୍ୟାଖ୍ୟା ସବୁ। ତ ମୁଁ ହଉଛି, ମୋତେ ଯଦି କିଛି ମୋର ପରିବର୍ତ୍ତନ ଆପଣ କିଛି ଚାହୁଁଛନ୍ତି ମୋତେ କୃପା କରନ୍ତୁ। ଆମର ଆମ ଭଜନ ଗୁଡ଼ା ସବୁ ଦେଖୁନା କେମିତି ଗୁରୁଦେବଙ୍କୁ ପ୍ରାର୍ଥନା କରୁଛେ, କୃପା ବିନ୍ଦୁ ଦିଆ କର ଏଇ ଦାସେ, କୃପା କର ବୈଷ୍ଣବ ଠାକୁର, ସବୁଗୁଡ଼ା ସବୁ କୃପା ଉପରେ ଲାଗୁଛି ନା। ଆଉ ଆନ୍ତରିକ ଭାବଟା କଣ, ଆମର ଆନ୍ତରିକ ଭାବଟା ଗୋଟେ ଜିନିଷ ଦେଖ, ଆମେ ବିଚାର କରିବା, ଗୋଟେ ବୈଜ୍ଞାନିକ କିଛି ବାହାର କଲା ବେଳକୁ ଆମେ କଣ ମାନୁଛୁ, ତା କତିରେ ଭଗବାନଙ୍କର ଶକ୍ତି ଗୋଟେ ତୋଡ଼ କାମଟା କରିଦେଲା, ଗୋଟେ ପିଲାଟା ଭଲ ପାଠ ପଢ଼ିଦେଲା, ତ କଣ ଆମେ କହୁଛେ ଭଗବାନ ତାକୁ କୃପା କରୁଛେ? ତାହେଲେ ଯିଏ ସାଧୁ ଗୁରୁ ହେଇଛନ୍ତି ତାଙ୍କ କତିରେ କଣ ଭଗବାନଙ୍କର କୃପାଟା କିଛି ନାହିଁ କି ଦର୍ଶନ ହଉନି? ତୁମେ ସେଟା ଦେଖିବା ପାଇଁ ଚାହୁଁଛ, ତାଙ୍କର ପ୍ରୀତିଟାକୁ ତୁମେ ଦେଖିବା, ଜୀବନର ଗୁରୁଦର୍ଶନଟା କଣ, ତାଙ୍କ ହୃଦୟରେ କୃଷ୍ଣ ପ୍ରୀତିଟା କଣ ଅଛି ଶିଷ୍ୟର ସମ୍ପୂର୍ଣ୍ଣ ଜୀବନ ଯେଟା ତପସ୍ୟା ସେଟା ଜାଣିବା ପାଇଁ, ସେଟା ଜାଣିଦେଲେ ତ ସେ ଗୁରୁ ଦର୍ଶନ ହେଲେ ତ କୃଷ୍ଣ ଦର୍ଶନ ହେଇଗଲା ଆଉ। ଗୁରୁ ଦର୍ଶନ ମାନେ କଣ, ତା ଭିତରେ କୃଷ୍ଣ ଶକ୍ତିଟା, କୃଷ୍ଣ ଶକ୍ତିର ଦର୍ଶନ କଲା ଆଉ, ସେଟା କୃପାଟା ଦର୍ଶନ କଲା। ଯେମିତି ପ୍ରଭୁପାଦ କଣ କହୁଥିଲେ, ପ୍ରଥମରୁ ମୁଁ ଜାଣିଦେଲି ଇଏ ହଉଛନ୍ତି ମୋର ଗୁରୁ, ଯୋଉ ଗୋଟିଏ ଷ୍ଟେଟମେଣ୍ଟ ସେ ଦେଇଦେଲେ ଭକ୍ତିନ ସରସ୍ୱତୀ ଠାକୁର, ଭାରତ ସ୍ୱାଧୀନ ପରାଧୀନ ସହିତ ଜୀବର ସମ୍ପର୍କ କିଛି ନାହିଁ, ଜୀବ ସବୁବେଳେ ପରାଧୀନ, ଗୋଟିଏ ଜିନିଷ ତାଙ୍କୁ ସରିଗଲା, ଜାଣିଦେଲେ ଇଏ ଗୁରୁ, ଗୁରୁ ଦର୍ଶନ ସେଦିନ ହେଇଗଲା। ଲଘୁତ୍ୱ ଆଉ କେବେ ତାଙ୍କ ଜୀବନରେ, ଆଉ ଗୁରୁ ଦର୍ଶନ ନ ହେଇଥିଲେ ତ ଲଘୁତ୍ୱ ହବ ଆଉ। ସେ ଯୋଉ କୃଷ୍ଣ ସୁଖଟା ତାଙ୍କ ହୃଦୟ ଭିତରେ ରହିଛି ସେଟାକୁ ଜାଣିବା ହଉଛି ଜୀବନ, ଶିଷ୍ୟ ଜୀବନର ବଡ଼ ତପସ୍ୟା, ବଡ଼ ତପସ୍ୟା। ସମ୍ପୂର୍ଣ୍ଣ ଜୀବନ ତୁମକୁ ଲାଗିବାକୁ ପଡିବ, କାରଣ ଗୁରୁ ମାନେ ସେ କୃଷ୍ଣ କୃପା ନା, ଆଉ କୃପା ନଥିଲେ କେମିତି ଆଉ ଗୁରୁ ସେ ହେବେ କେମିତି? ପଢାପଢି କରିକି ଆମେ ଶାସ୍ତ୍ର ଅଧ୍ୟୟନ କରିକି ସ୍ୱାଧ୍ୟାୟ କରିକି ଗୋଟେ ବଡ଼ ପଣ୍ଡିତ ହେଇକି ଆମେ ଗୁରୁ ହେଇଯିବ ନା? ସେ କର୍ମକାଣ୍ଡରେ ସେ ପଦ୍ଧତିଟା ଅଛି, ଭକ୍ତିରେ ସେଟା ନାହିଁ। ସେଥିପାଇଁ ସେ ଲେଖିଲେ ଯେ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ, ତତ୍ତ୍ୱବେତା ଅର୍ଥ ଏଇଟା, ପ୍ରତ୍ୟକ୍ଷ ପରୋକ୍ଷ ଦୁଇଟା ଅନୁଭବ ଥିବ, ଭଗବାନଙ୍କୁ ସାକ୍ଷାତ ଦର୍ଶନ କରିଥିବେ, ଭଗବାନଙ୍କ ପ୍ରୀତିରେ ସିଏ ତାଙ୍କ ହୃଦୟ ପରିପୁଷ୍ଟ ଥିବ, ନହେଲେ ତାଙ୍କ ଶିଷ୍ୟ ସହିତ ସମ୍ବନ୍ଧରେ ଶିଶୁ କୃଷ୍ଣ ସେବାରେ କେମିତି ଯୋଡ଼ିବେ? ତାଙ୍କର ଯଦି କୃଷ୍ଣ ସହିତ ସମ୍ବନ୍ଧ ନାହିଁ, ରସ ନାହିଁ, ଶିଶୁ ରସ କୋଉଠୁ ପାଇବ? ଆମର ସିଦ୍ଧାନ୍ତ ଏଇଟା ନା ଆଉ। ତେଣୁ ଏଇ ଯୋଉ ଭାବଟା ଯୋଉ ରହୁଛନ୍ତି ଆମର ଚକ୍ରପତି ଯୋଉ ପରିପୁଷ୍ଟ କରୁଛନ୍ତି ଇନ୍ଦ୍ରଙ୍କର ଭାବଟାକୁ, ବହୁତ ସୁନ୍ଦର ଭାବ। ଏବଂ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ତବାବତାରମ୍ ଅୟମ ଦୋଖ୍ୟ ଜୟ ଭୁବୋ ଭରଣମ୍ ମୁରୁଭାର ଜନ୍ମନମ୍ ଚମୋପତିନମ୍ ଭବାୟ ଦେବ ଭବାୟ ଜୁସ୍ମତ୍ ଚରଣାନୁବର୍ତ୍ତିନମ୍। ହେ ପ୍ରଭୁ, ହେ ଅଦକ୍ଷଜ, ହେ ଗୁରୁଭାର ଜନକ, ଏ ପୃଥିବୀର ଭାରରୂପ ଦୈତ୍ୟ ସେନାଧିପତିମାନଙ୍କର ବିନାଶ ଏବଂ ଦାସଜନଙ୍କର ମଙ୍ଗଳ ବିଧାନ ନିମିତ୍ତ ଏ ମର୍ତ୍ତ୍ୟଧାମରେ ଆପଣ କୃଷ୍ଣ ରୂପରେ ଅବତାର ନେଇଛନ୍ତି, ଅତେ ଏ ସେବକର ଅପରାଧ କ୍ଷମା କରନ୍ତୁ। ଆପଣ ଦୁଇଟା କାର୍ଯ୍ୟ ଏଠି କହିଲେ, ତବାବତାରମ୍ ଅୟମ୍ ଅଧକ୍ଷଜ, ହେ ଅଧକ୍ଷଜ ଆପଣଙ୍କର ଯୋଉ ଅବତାର କାହିଁକି ହଉଛି ନା, ଭୁବୋ ଭାରଣମ୍ ଉରୁଭାର ଜନ୍ମନା। ଆମ ଅନୁବାଦ ପଢ଼ିଦେଲେ ଚକ୍ରବର୍ତ୍ତୀ ତା ଅର୍ଥଟା ବହୁତ ସୁନ୍ଦର ଭକ୍ତ ଭାବରେ ପଢ଼ି ନେବେ। ଇନ୍ଦ୍ର କହୁଛନ୍ତି, ଆଜ୍ଞା ମୁଁ ମଝି ମଝି ଗାଇଗଲି, ମୁଁ ଆଜ୍ଞା ମଝି ମଝି ଗାଇଗଲି, ମୁଁ ଭକ୍ତ ହେଲିନି କି ଅସୁର ହେଲି। ଭକ୍ତ ହେଇଥିଲେ ମୁଁ କେବେ ହେଲେ ଏ କାମ କରିଥାନ୍ତି କି? ଯୋଉ କଣ ଏ ଯୋ ବଜ୍ରପାତ କରିବା, ସାମ୍ବର୍ତ୍ତକ ବର୍ଷା, ସାମ୍ବର୍ତ୍ତକ ବାୟୁ, ମୁଁ ଭକ୍ତ କି? ଆଚ୍ଛା ମୁଁ ଅଭକ୍ତ କି, ଅସୁର କି? ସେଇ ସମୟରେ ସିନା ଅସୁର ପ୍ରବୃତ୍ତି ଥିଲା, ଯଦି ମୁଁ ଅସୁର ହେଇଥାନ୍ତା ଆପଣ ମୁଁ ମାରିଦେଇଥାନ୍ତେ ଅସୁରକୁ। ଆପଣ ଏଇଠି କହିଲେ ନା, ଭୁବ ଭାରଣାମ ଉର୍ଭାର ଜନ୍ମନାମ ଚମୁପତି ନାମ ଭାୟ ଦେବ। ଆପଣ ଯୋଉମାନେ ଏ ସଂସାର ଉପରେ ଭାର ହେଇଛନ୍ତି ଆପଣ ତାଙ୍କୁ ବିନାଶ କରନ୍ତି, ତାର ମୋର ବିନାଶ କାହିଁ କଲେନି ଆପଣ? ତାର ମୁଁ ଅସୁର, ମୋତେ ମାରିଦେଇଥାନ୍ତି ସାଙ୍ଗେ ସାଙ୍ଗେ, ପୁତନାକୁ ମାରିଲେ, ପୁତନା ବ୍ରଜକୁ ନଷ୍ଟ କରିବା ପାଇଁ ତାହେଲେ ଚାହିଁଲେ ତାକୁ ମାରିଦେଲେ, ଅଗାସୁରକୁ ମାରିଲେ, ବକାସୁରକୁ ମାରିଲେ, ତାହେଲେ ସବୁ ଅସୁରକୁ ମାରିଛନ୍ତି ଯୋଉମାନେ ବ୍ରଜ ବ୍ରଜବାସୀ ଗୋମାତାଙ୍କୁ, ମୋତେ କାହିଁ ମାରିଲେନି? ତାମାନେ ମୁଁ ଆପଣଙ୍କ ଦୃଷ୍ଟିରେ ଅସୁର ନୁହେଁ, ଆଉ ମୁଁ ଭକ୍ତ ବି ନୁହେଁ, ମୁଁ ମଝି ମଝି ଗାରିଲି। ଚକ୍ରପତି ଏଇ ଅର୍ଥକୁ ଟାଣି ନେଇଗଲେ, ସେ ଭକ୍ତିପର ଅର୍ଥ ସବୁ ସୁନ୍ଦର ଆମ ଭାବକୁ ସେ ପରିପୁଷ୍ଟ କରିଛନ୍ତି। କଣ କହିଲେ, ଓହୋ ମେ ମୂଢ ଚେତସ୍ତ୍ୱମ୍ ଯଦ ଅସ୍ମାକମ୍ ପ୍ରାର୍ଥନା ଅହମ୍ ଅସ୍ମାକମ୍ ଏବ ହିତାର୍ଥାୟ ତ୍ୱମ୍ ଅବତୀର୍ଣ୍ଣ ଅସିହି ପ୍ରସନ୍ନ ଅପି ଅନ୍ଧ ଅଭବାନ। ମୁଁ ହଉଛି ସେଇ ଲୋକ, ଆମ ଏଇ ଜଗତର ମଙ୍ଗଳ ପାଇଁ, ଆମ ଆମ ଦେବତାମାନଙ୍କର ମଙ୍ଗଳ ପାଇଁ ମୁଁ ବି ଯାଇକି ଆପଣଙ୍କ ଦିନେ ଡାକିଥିଲି। କାହା ସହିତ ଯାଇଥିଲି? ବ୍ରହ୍ମାଙ୍କ ସହିତ କହୁଛୁ, କିନ୍ତୁ ମୁଁ ଅନ୍ଧ ହେଇଗଲି, ମୁଁ ଅନ୍ଧ ହେଇ अहो मे मूढ़ चेतस्तम जत अस्माकम प्रार्थना अस्माकम एव हितार्थाय अस्माकम प्रार्थना मु देवता मानन से जाइथिल प्रार्थना करिया पे काई के कर दिला अस्माकम हितार्थाय हम मानन कर हितार्थ पे तुम अवतीर्ण आपण आईडी अवतीर्ण हेले अवतीर्ण अपि इति पश्यन अपि अंध भवन मु देखिली आपण प्रार्थना करथिलु सत्य हेला आपण आसिले ଆଉ ଆପଣ ଯେତେବେଳେ ଗର୍ଭରେ ଥିଲେ ଆମେମାନେ ସବୁ ଦେବତାମାନେ ଯାଇକି ପ୍ରାର୍ଥନା କରିକି ଆସିଥିଲୁ କିନ୍ତୁ ବର୍ତ୍ତମାନ ଦେଖ ମନ୍ଦ ହେଇ ଏ ଅର୍ଥରେ କହୁଛନ୍ତି କାରଣ ମୁଁ ଅସୁର ହେଲିନି କି ଭକ୍ତ ହେଲିନି କାରଣ ଅସୁର ହେଇଥିଲେ ବିନାଶ ହେଇଥିଲେ ମୋର ଉଦ୍ଧାର ହେଇଥାନ୍ତା ଆଉ ଭକ୍ତକୁ ତ ଆପଣ ରକ୍ଷଣ ହିଁ କରନ୍ତି ଏଠି ସେ ଅର୍ଥକୁ ଚକ୍ରପଦ ଲେଖଟା କହୁଛନ୍ତି ସମ୍ପ୍ରତି ଦଣ୍ଡଲବ୍ଧ ପ୍ରାପ୍ତ ଚକ୍ଷୁରେ ହେବ ତତ୍ତ୍ୱ ତେ ଜାନାମି ଇତିହାସ ତବ ଇତିହି ମୁଁ କ'ଣ ଆଗରୁ ତତ୍ତ୍ୱ ଜାଣିଥିଲି ତତ୍ତ୍ୱ ଜାଣିନଥିଲି ମୋତେ ଦଣ୍ଡ ଯେଉଁ ଆପଣ ଦେଇଦେଲେ ଦଣ୍ଡ ଦ୍ୱାରା ମୋର ଚକ୍ଷୁ ଲାଭ ହେଲା ଦଣ୍ଡ ସେଥିପାଇଁ ଚକ୍ରପାଦ ବାରମ୍ବାର ଲେଖିଲେ ନା ଆଉ ଇନ୍ଦ୍ର ଭଗବାନ ଗୋବର୍ଦ୍ଧନ ପର୍ବତ ଧାରଣ କଲେ ଇନ୍ଦ୍ରଙ୍କର ଗର୍ଭ ପର୍ବତକୁ ଅବତରଣ କଲେ ଗୋଟେ ପର୍ବତକୁ ଓହ୍ଲେଇ ଦେଲେ ଗୋଟେ ପର୍ବତକୁ ଟେକିଲେ ଆଉ ତାଙ୍କୁ ସ୍ୱୀକାର କରିଛନ୍ତି ବୋଲି ନା ଭକ୍ତ ବୋଲି ଆଉ ଦଣ୍ଡ ମାରିଦେଇଥାନ୍ତି ଭଗବାନ ବ୍ରଜକୁ ଯିଏ ଗୋମାତାଙ୍କୁ ବ୍ରଜକୁ ବ୍ରଜବାସୀଙ୍କୁ ଯିଏ ନଷ୍ଟ କରିବା ପାଇଁ ଚାହିଁବ କୃଷ୍ଣ ରଖିଛନ୍ତି କି କେବେ ତ ରଖିନାହାନ୍ତି ତାହେଲେ ଇନ୍ଦ୍ର କହି ଛାଡ଼ିଲେ ଅଧିକାରୀ ପ୍ରାପ୍ତ ଦେବତା ସିଏ କିନ୍ତୁ ଇନ୍ଦ୍ର ତାଙ୍କ ଭାବରେ କହୁଛନ୍ତି ଭକ୍ତ ନୁହେଁ କି ଅଭକ୍ତ ନୁହେଁ ସ୍ୱୟଂ ଏବ ଭରାଣମ୍ ଭାରରୂପାଣମ୍ ପୁନଶ୍ଚ ଉରୁଭାର ଜନ୍ମନମ୍ ବହୁନାମ ଭାରଣମ୍ ଜନ୍ମମ୍ ଜେଭ୍ୟୁସ୍ତେ ସାମ ଚମୁପତିନାମ ଭବାୟ ନାଶାୟ ଯୁଷ୍ମଚରଣ ସେବିନାସ୍ତୁ ଭବାୟ ମଙ୍ଗଲମ୍ ଯୁଷ୍ମଚରଣ ସେବିନାସ୍ତୁ ଭବାୟ ମଙ୍ଗଳାୟ ଆପଣ ଆସନ୍ତି ଯିଏ ଆପଣଙ୍କ ଚରଣ ସେବା କରନ୍ତି ତାଙ୍କର ମଙ୍ଗଳ କରିବେ ଆଉ ଚମୁପତି ଯେଉଁମାନେ ଦସ୍ୟୁପତି ସବୁ ରାଜା ହେଇକି ଦସ୍ୟୁ ଭଳି କାର୍ଯ୍ୟ କରନ୍ତି ସେମାନଙ୍କର ବିନାଶ କରନ୍ତି ଆପଣ ଏଥିପାଇଁ ଆସନ୍ତି ଅହମ୍ସ୍ତୁ ଉଭୟ ସାମ ମଧ୍ୟ ନକେ ଅପି ଏ ଦୁଇଟା ଭିତରେ ମୁଁ କିଛି ହେଇପାରିଲିନି ମୁଁ ଯଦି ଅସୁର ରାଜା ହେଇଥାନ୍ତା ମୋତେ ମାରିଦେଇଥିଲେ ମୋର ଉଦ୍ଧାର ହେଇଥାନ୍ତା ଆଉ ଭକ୍ତ ହେଇଥିଲେ ମୋର ମଙ୍ଗଳ ହେଇଥାନ୍ତା ମୁଁ ଆପଣଙ୍କୁ ଦଣ୍ଡ ଦେଲି ମାନେ ଏ ଦୁଇଟା ଭିତରେ ମୁଁ କେହି ନୁହେଁ ଆମେ ଭକ୍ତ କି ଅଭକ୍ତ ଆମେ ନିଜେ ପଚାରିଲେ ଆମେ ଆମେ ଆମର ହୃଦୟରେ କଣ କେଉଁ ଭାବଟା ରହିଛି ଭକ୍ତ ଭାବ ଭକ୍ତର ଯୋଉ ଭାବ ଭକ୍ତର ଭାବ କଣ ଭକ୍ତର ଯୋଉ ଭାବଟା କଣ କୃଷ୍ଣଙ୍କୁ କେବଳ ପ୍ରୀତି ଦେବା ଆଉ କୃଷ୍ଣଙ୍କୁ ସେବା କରି କିଛି ପାଇବା ଏଇଟା ଯଦି ଥାନ୍ତା ତାହେଲେ ଭକ୍ତର ଭାବ ତାହେଲେ ମହାପ୍ରଭୁ କେବେ କହିନଥାନ୍ତା ନ ଧନମ୍ ନ ଜନ ପ୍ରଥମେ ଆରମ୍ଭ କରିଦେଲେ ନାମ କରିବାର ନାମ ଶିକ୍ଷାଷ୍ଟକରୁ ଏଇଟାକୁ ଲେଖି ରଚନା କଲେ ତେଣୁ ଆମେ ଭକ୍ତ ହେଇଛେ କିନ୍ତୁ ନିଜ ସୁଖ ଅଛି ମଝିରେ ରହିଛେ ନା ଆମେ ଗୋଟେ ପାଖ କଣ ହେଇଛି ଗୋଟେ ପାଖ ହେଇ ସେଥିପାଇଁ ଲେଖୁଛନ୍ତି ଯୁଷ୍ମ ଅହମ୍ସ୍ତୁ ଉଭୟ ମଧ୍ୟ କେନ ଅପି ମମ ନା ଭବ ନା ଆପି ଭବ ଇତିହି ମୟି ଉଦାସୀନ ଏବଂ ତ୍ୱଂ ବର୍ତ୍ତତେ ଇତିହି ଧିକ୍ ମାଙ୍ଗିତି ଭାବ ମୋ ପ୍ରତି ଆପଣ ଉଦାସୀନ ରହିବାର କାରଣ ମୁଁ ବୁଝିପାରୁଛି କାରଣ ମୁଁ ଭକ୍ତ ନୁହେଁ କି ଅଭକ୍ତ ନୁହେଁ ମୋ ଜୀବନଟା ବେକାର ମୋ ଜୀବନ ହେଉଛି ଧିକ୍ ସେଥିପାଇଁ ଭାଗବତରେ ଯେତେ ମହିମା ରହିଲେ ସ୍ତୁତିରେ ହିଁ ଆଚାର୍ଯ୍ୟମାନେ ଟୀକାରେ ପ୍ରକଟ ସବୁ କରିଛନ୍ତି ଭଗବାନଙ୍କ ପାଖରେ ଗୁରୁଦେଜାକୁ ଏଇଟା ଗୋଟେ ମୁଣ୍ଡ ପିଟିବା କାମ ସବୁବେଳେ ମୁଣ୍ଡ ପିଟିବାକୁ ପଡ଼ିବ ଭଗବାନଙ୍କ ପାଖରେ ବହୁ ଜନ୍ମର ଆମର ଅପରାଧ ରହିଛି ଆଉ ଭଗବାନଙ୍କ ପ୍ରଭୁଙ୍କୁ ଯେଉଁ ପ୍ରାପ୍ତି ହେବା ଗୋଟେ ଅପ୍ରାକୃତ ବସ୍ତୁ ଆମେ ପାଇବା ପାଇଁ ଚାହୁଁଛି ଶରୀର ହେଉଛି ପ୍ରାକୃତ ଚେତନା ହେଉଛି ପ୍ରାକୃତ ମନ ଇନ୍ଦ୍ରିୟ ପ୍ରାକୃତ ସବୁ ପ୍ରାକୃତ ଆଉ ଲକ୍ଷ୍ୟ ହେଉଛି ଅପ୍ରାକୃତ ଲୋକମାନଙ୍କ ପାଇଁ ଗୋଟେ ଚ୍ୟାଲେଞ୍ଜ ବେଶୀ କିଛି କଷ୍ଟ ନାହିଁ କାହିଁକି ସେ ପ୍ରାକୃତ ବସ୍ତୁଟାକୁ ପ୍ରାକୃତ ଇନ୍ଦ୍ରିୟରେ ଖୋଜୁଛନ୍ତି ଖୋଜୁଛନ୍ତି ନା ସେ ତ ଧନ ଖୋଜୁଛନ୍ତି ଗୋଟେ ଭୋଗ ଖୋଜୁଛନ୍ତି ପ୍ରାକୃତ ଇନ୍ଦ୍ରିୟ ପ୍ରାକୃତ ଜିନିଷଟା ଖୋଜୁଛି ଆମର କଣ ପ୍ରାକୃତ ଇନ୍ଦ୍ରିୟ ଆମେ ଖୋଜୁଛେ ଅପ୍ରାକୃତ ବସ୍ତୁଙ୍କୁ ତେଣୁ ଆମକୁ ଅପ୍ରାକୃତ ପ୍ରିନ୍ସିପଲ ଫଲୋ କରିବାକୁ ପଡିବ ଅପ୍ରାକୃତ ଜିନିଷ ଟ୍ରାନ୍ସଜେଣ୍ଡାଲ ଯୋଉ ଜିନିଷଟା ଆମକୁ ତାକୁ ସବୁ ଫଲୋ କରିବା ପାଇଁ ସେଥିପାଇଁ ଆମ ସିଷ୍ଟମଟା ସେୟା ନା କିନ୍ତୁ ଆମ ମନ ଇନ୍ଦ୍ରିୟ ଷ୍ଟ୍ରିକ୍ଟନେସ୍ ଏତେ ପ୍ରକାର କଥା ଏସବୁ ଭକ୍ତ କଣ ଶିଖାଯିବେ ଏଗୁଡ଼ାକ ସବୁ ସଂସ୍କାର କମ୍ ବୋଲି ଆମକୁ ହଜାର ପ୍ରକାର ଟ୍ରେନିଂ ହଜାର ପ୍ରକାର ଆଗରୁ ଗୁରୁ କହୁଥିଲା କେତେ ଦିନ ତଳେ ଗୁରୁଙ୍କର ଫଟୋ ବି ସେମାନେ କ୍ୟାମେରା ଆଣି ଗୁରୁଙ୍କର ଫଟୋ ନେଉଥିଲେ ଆଉ ଚେଲାକୁ ଯାଇକି ଟିକେ ଗୋଡ଼ ଦେଖେଇଲେ ମୁଁ ଫଟୋ ନେବି ଜବରଦସ୍ତ ହେଲେ କୋଡ଼ା ତୁ ଫଟୋଟା ନେଇକି ତୁ କଣ ଗୁରୁଙ୍କର ଫଟୋଟା ଖାଲି ରଖି ଫଟୋ ତୁମକୁ ଦିଆଗଲା, ଗୁରୁଙ୍କର ଫଟୋ ବି ରଖିଲା, ଆଚାର୍ଯ୍ୟମାନଙ୍କର ଫଟୋ ବି ଆସିଲା, ବିଗ୍ରହ ବି ଆସିଲା, କେତେ ପ୍ରକାର ବ୍ୟବସ୍ଥା ପ୍ରଦାନ, କଥା ବି ଶୁଣିପାରିବ, ସବୁ ସିଷ୍ଟମ କରାହେଲା, ହେଲେ ଗୋଟେ ମଣିଷକୁ ଗୋଟେ ଭକ୍ତକୁ ଡିସିପ୍ଲିନ କରାଇବି, ଶୃଙ୍ଖଳା, ଏଭଳି କଥା କହିବା ଦରକାର, ଏଭଳି ଭୋଜନ କରିବା ଦରକାର, ଏଭଳି ବ୍ୟବହାର କରିବା ଉଚିତ ନୁହେଁ, ରାଗ ଏତିକି ଏଇ ସ୍ତରକୁ ଆଣିପାରୁନି, ଅପ୍ରାକୃତ ସ୍ତର କଣ ଯିବ, ତୁ ତୁମର ମାନବୀୟ ଗୁଣ ଗୁଡ଼ିକ ଆସିପାରୁନି, ତାର କି ଭୋଜନ ହଉଛି, ଗୋଟେ ମାନବୀୟ ଗୁଣ ଆସିପାରୁନି, ଦେଖ ତୁମେ ବାହାର ଲୋକଙ୍କୁ ଯାଇ ଦେଖ, ବାହାର ଲୋକମାନେ ଅଲଗା ଗୁଣରେ ମୁଁ ତୁମକୁ ଦେଖେଇଦେବି, ସେମାନେ ଆମଠୁ ବହୁତ ଆଡଭାନ୍ସ ଗୁଣରେ, କିନ୍ତୁ ଗୋଟେ ଜିନିଷ ମାଇନସ, ସେମାନେ କୋଉଥିରେ କେବଳ ଭକ୍ତି କରୁନାହାନ୍ତି, କିନ୍ତୁ ସେଥିପାଇଁ ସେମାନେ କିନ୍ତୁ ଗୁଣରେ ଦେଖିବ ନା, ମୁଁ ପ୍ରତ୍ୟେକ ଗାଁକୁ ଯାଅ, ପ୍ରତ୍ୟେକ ସ୍ଥାନକୁ ଯାଅ, ବହୁତ ବଢିଆ ବଢିଆ ଲୋକ ଅଛନ୍ତି, ସେମାନେ କଥାଭାଷା ଏତେ ମାର୍ଜିତ, ସେମାନେ ଏତେ ପରୋପକାରୀ, ଏତେ ଶିଷ୍ଟ, ମାନେ ତାଙ୍କୁ ସବୁ ଲୋକ ପସନ୍ଦ କରନ୍ତି, କିନ୍ତୁ ଗୋଟିଏ ଜିନିଷ ମାଇନସ, କୃଷ୍ଣ ଭକ୍ତି ନା, କେବଳ ଭଗବାନଙ୍କୁ ଡାକୁ ନାହାନ୍ତି, ଆମର ସମୟରେ ଆମେ କାହାକୁ ଶିଖେଇବା ଇଏ କ'ଣ ଭଦ୍ରତା କର, ଏଇଟା କର, ଆରେ ତୁମକୁ ଭଗବାନଙ୍କ ପାଇବାକୁ ପଡ଼ିବ, ତୁମ ଲକ୍ଷ୍ୟଟା ସ୍ଥିର କରିଦେଲେ ତୁମର ଅଟୋମେଟିକ ଭଲ ଗୁଣ ଗୁଡ଼ା ସବୁ ଆସିଯିବ, ଅଲଟରନେଟିଭ ମୋଟିଭ ରହିଲା ମାନେ ତୁମର ଯଦି ଇତର ମନୋଭାବ କିଛି ରହିଛି ସେଟା ଏଇ ପଥ ନୁହେଁ, ଏଇଟା ବଞ୍ଚିବାର ପଥ ନୁହେଁ, ଆଗରୁ କ'ଣ ଆଦେ ମାନସିକ କରିଥିବ ପୁଅକୁ ବାବାଜି କରିଦେବେ, ଜାଣିଛ ନା ନାହିଁ, ବାପା ମାଆର ତା ଦିଟା ପୁଅ ମରିଯିବ, ତାପରେ କହିବ ଗୋଟେ ପୁଅକୁ ଆଜ୍ଞା ମୁଁ ବାବାଜି କରିଦେବି, ରୋଗା ହେଇଗଲା ସେ ଆଣିକି ତାକୁ ବାବାଜି କରିଦେବି, ଆମର ସେ ପଥରେ ନୁହେଁ ନା, ଆମେ ତ ବଞ୍ଚିବା ପାଇଁ ଆସିନା, ଆମେ ଆସି କୃଷ୍ଣଙ୍କୁ ପାଇବା ପାଇଁ, ତାଙ୍କୁ ସେବା କରିବା ପାଇଁ, ଆମ ଆଚାର୍ଯ୍ୟମାନଙ୍କ ଶିକ୍ଷାଟା ହେଉଛି ଏହା, ଆମ ଏଇଠି କୋଉ ଡିସିପ୍ଲିନ୍ରୁ କ'ଣ ଶିଖେଇବୁ ତୁମକୁ, ସ୍କୁଲ କଲେଜରେ ଶିଖା ହବ ଏଇଟା, ହେଟା ସ୍କୁଲ କଲେଜରେ ଡିସିପ୍ଲିନ୍, ସ୍କୁଲରେ ଶିଖା ହବ, ଏଠି କ'ଣ ଡିସିପ୍ଲିନ୍ ଶିଖା ହବ, ଏଠି ଡିସିପ୍ଲିନ୍ କି ଶିଖା ହବନି, ଏଠି ତୁମର ମାନବ ଗୁଣ ମିନିମମ୍ ରହିବା ଦରକାର, ନା ତୁମେ ଏଇଟା ଶିଖିଲେ ଭକ୍ତିରେ କେତେ ଶିଖେ, ତୁମେ ତୁମେ ଯୋଉ ଗୋପୀମାନଙ୍କର କଥା, ରାଧାରାଣୀଙ୍କର କଥା, ବା ପ୍ରହ୍ଲାଦଙ୍କର, ଧ୍ରୁବଙ୍କର, ତାଙ୍କର ଯୋଉ ସ୍ଥିତି ତୁମେ ଶୁଣିବ କେତେବେଳେ, ବୁଝିବ କେତେବେଳେ, ଏ ବସି ଖାରେ, ଏ ଆସରେ, ଏ ବସନ୍ତି ମାଜରେ, ଇଏ ଶିଖା ହବ, ଇସବୁ ଇସବୁ ସମୟ ଅଛି, ଆଜି ସେଇଟା ସେଇଟାକୁ କେବଳ ଚଳେଇବାକୁ ପଡିବ, ସେଇଟାକୁ ଆମେ ଭକ୍ତି ବୋଲି ଭାବିବା, ତାହେଲେ ସେଇ କନିଷ୍ଠ ସ୍ତରରେ ହିଁ ସବୁବେଳେ ଆମେ ରହିବାକୁ ପଡିବ, ଉତ୍ତମ ଜିନିଷକୁ ଆମେ କୋଉଠି କୋଉଠୁ ଯାଇପାରିବା, ଏମିତି ଖାଅ, ଏମିତି ଏମିତି ଚଲ, ଏମିତି ରୁହ, ନାଇଁ ନାଇଁ ନାଇଁ, ଏଟା ଗୋଟେ ଅତି ସୁଶୃଙ୍ଖଳିତ ପଥ, ସେ ଜଣେ ଭକ୍ତ ହେଇକି ଶୃଙ୍ଖଳା ହଉନି ମାନେ ତା ଅର୍ଥ ସିଏ ଅଲଟରନେଟିଭ ମୋଟିଭ, ତାର ମନଟା ଅଲଗା ଆଡ଼େ ଅଛି ଆଉ ସ୍ପଷ୍ଟ, ଆଉ ତାର ସେକେଣ୍ଡ ଡିଜାୟର ଆଉ ଗୋଟେ କିଛି କୃଷ୍ଣଙ୍କୁ ଗୁରୁଙ୍କ କାମ ଛାଡ଼ିକି ତା ମୁଣ୍ଡଟା ଅଲଗା କୁଆଡ଼େ ରହୁଛି, ବାସ୍ ଏଟା ସ୍ପଷ୍ଟ, ଯାହାର ଭଗବାନ ପାଖରେ ମନ ମତି ରହିବ, ଭଗବାନଙ୍କ ପାଇଁ ରହିବ, ତା ମନ କେବେ ହେଲେ, କାରଣ ଭଗବାନ ଜାଣୁଛନ୍ତି ନା ଗୋଟେ ଜୀବଟା ଚାହୁଁଛି ସବୁବେଳେ ମତେ ସେବା କରିବା ପାଇଁ, ସେ ଡିସିପ୍ଲିନ୍ ଅଟୋମେଟିକ କରିଦେବେ, କାରଣ ଆମେ ଏଇ ଭାବ ଗୁଡ଼ା କେମିତି ଧରିବା, ଏଇ ଯୋଉ ଇନ୍ଦ୍ରାଜୀ କହୁଛନ୍ତି ମୁଁ ଭକ୍ତ ନୁହେଁ, ଭକ୍ତ ନୁହେଁ ଆଜ୍ଞା, ମୁଁ ଅସୁର ନୁହେଁ, ଭକ୍ତ ହେଇପାରିଲିନି, ଆଉ ଏତେ ଡିସଏଗ୍ରିମେଣ୍ଟ, ଫାଇଟିଂ, ଏସବୁ କୋଉଠି ଅଛି, ଏସବୁ ଭକ୍ତି ରାଜ୍ୟରେ, ଆମେ ଭଗବାନ କେତେବେଳେ ପାଇବା, ତାହେଲେ ଭାଗବତ କାହିଁ ପ୍ରବଚନ ଦେବା, ଭାଗବତ ପଢିବା କେତେବେଳେ, କାହିଁ ପଢିବା, ଭାଗବତ କ'ଣ ପଢିଆ ହେଇଛି କେଉଁଟା କହିବା ପାଇଁ, ଏଇଟା କ'ଣ ହେଉଛି ପ୍ରିଚିଂ ପାଇଁ, ଏଇଟା ସବୁଠୁ ଅପରାଧ, ଯେଉଁମାନଙ୍କର ଏଇ ଆଇଡିଆ ଅଛି ମୁଁ ପଢ଼ିବି କହିବି, ଏଇଟା ଅପରାଧ ତୁମେ କରୁଛ, ତୁମେ ଭାଗବତ ୟୁଜ୍ କରିକି ଅନ୍ୟ ଲୋକମାନଙ୍କୁ ସରପ୍ରାଇଜ୍ କରି ରଖୁଛ, ତୁମେ ଯେତେବେଳେ ଜ୍ଞାନଟା ଦେଲା ସେ ଲୋକଟା ଅଜ୍ଞାନଟା, ସେ ଡରିଗଲା, ହଁ ଇଏ ଗୋଟେ ଜ୍ଞାନୀ ଲୋକ, ଇଏ ତୁମେ କ'ଣ କରୁଛ ଭାଗବତ ଜାଣିଛ, ସେଇଟା ନୁହେଁ ଆମର ଲକ୍ଷ୍ୟ, ସେଇଟା ନୁହେଁ, ବହୁତ ସାବଧାନ ଆମ ଜୀବନ କାଟିବାକୁ ପଡିବ, ଆଉ ଏଥିପାଇଁ ଜୀବନ ଯେହେତୁ ଆମର ଯାହା ଆମେ ଡିସ୍କସନ୍ କରୁଛୁ, ଆମର ସଂସ୍କାରଟା ବହୁତ କମ୍, କେବଳ ଗୋଟିଏ ପ୍ରାର୍ଥନା ବାରମ୍ବାର ସାଧୁ ଗୁରୁ ଆଚାର୍ଯ୍ୟଙ୍କୁ ସେବାରେ ଲାଗି ରହିବାକୁ ପଡିବ, ପ୍ରାର୍ଥନା କରିବାକୁ ପଡିବ, ତାଦ୍ୱାରା ଯଦି କିଛି ସେ କୃପା କରିବେ ତ ହେଇପାରିବ, ନହେଲେ ଏମିତି ସାଧାରଣ ଜିନିଷ ଗୁଡ଼ାକ ଶିଖେଇବା ଭକ୍ତିର ସମୟ ନାହିଁ, ଏମିତି ଖାଅ, ଏମିତି ଚାଲ, ଏହା କର, ସେମିତି କର, ଏସବୁ ନାହିଁ, ବର୍ତ୍ତମାନ ସେ ସମୟ ଚାଲିଆସିଛି, ବର୍ତ୍ତମାନ ପିଲାଙ୍କୁ ସବୁ ଟ୍ରେନିଂ ଦେବାକୁ ପଡୁଛି, ଆମେ ଯେତେବେଳେ ଆସିଥିଲୁ ଗୁରୁଦେବ କିଛି କୁହନ୍ତିନି, ଆମେ ଯେତେବେଳେ ଆସିଥିଲୁ ପ୍ରଭୁ ଯେତେବେଳେ ଆସିଥିଲେ ପଚାରନ୍ତି, ସିଧା କହିବେ ଯା ଝାଡ଼ମର, ଆମେ କଥା ବି ଆମ ଗୁରୁ କୁହନ୍ତିନି, ତୁମକୁ ତ ଗୁରୁଦେବ ଆମେ କେବେ କଥା ବି ହେଇନୁ ଗୁରୁଙ୍କ ସାଙ୍ଗରେ, କେବେ ନାହିଁ, କେବେ କଥା ହେଲେ ପଚାରିବା ପ୍ରଶ୍ନ, ଆଜିକାଲି ଯୋଉ ପ୍ରଶ୍ନ ପଚାରୁଛ, ଠୋକିଣି ଗୋଟେ ଚାପଟ ଦେବେ ତ ଗାଲ ଫାଟିଯିବ, ପ୍ରଶ୍ନ କିଛି ପଚାରିପାରେ, ତୁମକୁ ଯାହା କୁହାହାନ୍ତି କର, ଠାକୁର ନାମ କର, ସେବା କର, ତୁମ ସବୁ ଜ୍ଞାନ ଆସିଛି, କିଛି ପଚାରିବ ନା, ଆମେ ପଚାରୁ ନା ଆମ ଜୀବନରେ ସବୁ। ପ୍ରେସିଡେଣ୍ଟ କହିଲେ ଚାଲ, ବୁଝ ନା ବୁଝ, କ୍ଲାସରେ ବସିଲୁ ବାସ ହାତ ଯୋଡ଼ିକି ସବୁ। ତାଙ୍କ ସ୍ତର ସେତେବେଳେ କେଉଁ ସ୍ତର, ଆମେ କ'ଣ ବୁଝିବୁ, ସେ କ'ଣ ବୁଝିବେ, ଆମେ କେବେ ଶିଖେଇ ନାହାନ୍ତି। ଆଉ ଗୁରୁଦେବ କେବେ ପ୍ରବଚନ ଦେଲା ବେଳେ କିଏ ଦେଖନ୍ତିନି, କିଏ କିଏ ଶୁଣୁଛି ନ ଶୁଣୁଛି, ତାଙ୍କ ଖାତା ଖୋଲିବେ ପଢ଼ିବେ, ଶୁଣ ନ ଶୁଣ, ସେ କ'ଣ ଆମେ କ'ଣ ସବୁବେଳେ ଯଦି ଆମେ ଗୋଟେ ଗୋଟେ ଯିବାର କଥା ସବୁବେଳେ ତାଙ୍କ ସ୍ଥିତି କଥା ଚିନ୍ତା କରିବ, ତୁମର ରସାସ୍ୱାଦନ କେତେବେଳେ କରିବ? ତୁମେ ସବୁବେଳେ କନିଷ୍ଠ ସ୍ତରକୁ ଦେଖିବ, ତାହେଲେ ତୁମକୁ କନିଷ୍ଠ ହେଇଯିବାକୁ ପଡ଼ିବ। ଆଚ୍ଛା ଯିବା ସେ ଜିନିଷ ନା, ସେ କେବଳ ସମ୍ବନ୍ଧ ନବୀଦେହ ପ୍ରୟୋଜନ କଥା କହିବେ। ବହୁତ ସମୟ ନଷ୍ଟ ହେଇଯାଉଛି ନା, ଭକ୍ତିରେ ଆମକୁ ଗୋଟେ ରସ ଆସ୍ୱାଦନ ନ ମିଳିବ ବହୁତ। ଆଉ ଇଏ ସବୁ ଭାବକୁ ଆମକୁ କ'ଣ ଯେ ଡିସିପ୍ଲିନ ଯିଏ ଶୃଙ୍ଖଳା ହେଇନି ସେ କ'ଣ ଏ ଭାବକୁ ଜାଣିବ? ଏ ଇନ୍ଦ୍ର ଯୋଉ କହୁଛନ୍ତି ମୁଁ ଭକ୍ତ ନୁହେଁ, ମୁଁ ଅଭକ୍ତ ନୁହେଁ, କୋଉଠି ଏସବୁ ଜିନିଷ ଅଛି? ଆଉ ସବୁବେଳେ ଗୋଟେ ସ୍ମରଣ ରଖିବାକୁ ପଡ଼ିବ, ମୁଁ କ'ଣ କହିବି, କାହିଁକି ଭକ୍ତ ଅଛି, ଭଗବାନଙ୍କୁ ପାଇବା ପାଇଁ ନା ନାହିଁ, ଭଗବାନଙ୍କୁ ପାଇବା ପାଇଁ ଅଛି, ତାହେଲେ ମୋତେ କ'ଣ କରିବାକୁ ପଡ଼ିବ ସେଟା ସେ ନିଜେ ଜାଣିଦେବ ଭାଗ ଶୁଣିକି। ଭଗବାନ ପାଇବା ନାହିଁ ତୁମର ଅଲ୍ଟିମେଟ୍ ଏଇ ଜଗତରେ ବଡ଼ ହବାର ଅଛି, ତାହେଲେ ତୁମେ ଅଲଗା ରାସ୍ତାରେ ଯାଅ, ତୁମେ ହଜାର ପ୍ରବଚନ ଦିଅ ଯାହା କର, ତୁମର କିଛି କାମରେ ଲାଗିବନି, ତୁମ ଲକ୍ଷ୍ୟଟା ସ୍ଥିର ହେଲେ ନା, ତୁମେ ପ୍ରଭୁଙ୍କୁ ପାଇବା ପାଇଁ ଚାହୁଁନ, ତ ଏଇଟା କାହିଁକି ଭାଗ ତୁମେ କାହିଁକି ୟୁଜ୍ କରୁଛ? ତୁମେ ଯାହା କରୁଛ ତୁମ ସମ୍ମାନ ପାଇବା ପାଇଁ, ଅର୍ଥ ପାଇବା ପାଇଁ, ପ୍ରଭୁଙ୍କୁ ପାଇବା ପାଇଁ ଆଗେ ଚେଷ୍ଟା କର, ତୁମ ଲକ୍ଷ୍ୟଟା ସ୍ଥିର କର, ମୁଁ କୃଷ୍ଣଙ୍କୁ ପ୍ରାପ୍ତ ହେବି, ତାପରେ ତୁମେ ଯୋଉ ଲାଇନ୍ରେ ଯୋଉ ସକ୍ସେସ୍ ହବ, ପ୍ରଭୁଜନ ତୁମେ ଦେଇପାର, ପୂଜାରେ ସେବା କରିପାର, ଝାଡୁ ମାରିପାର, ତୁମ ଲକ୍ଷ୍ୟଟା ତ ସ୍ଥିର ନାହିଁ, ସେଟା ତୁମକୁ ସବୁ ମେଟେରିଆଲ ହେଇଯିବ, ଏଟା ସବୁ ଭୌତିକ ଫଳ ମିଳିବ। ସେଥିପାଇଁ ଏତେ ପ୍ରକାର ପ୍ରୋବ୍ଲେମ କ୍ରିଏଟ୍ ଯୋଉ ସ୍ପିରିଚୁଆଲ ଲାଇନ୍ ହଉଛି, ତାର ଲକ୍ଷ୍ୟଟା ହଉଛି ଏଇଟା। ଯଦି ଜଣେ ପ୍ରଶ୍ନ କରେ, ସରଳ ଉତ୍ତର ହଉଛି ଏଇଟା, ମୁଁ ଷ୍ଟ୍ରେଟ୍ କହିଦେଉଛି, କିଏ ଖରାପ ଭାବିପାରେ, ଭଲ ଭାବିପାରେ। ଯଦି କୁହାଯିବ ତାହେଲେ ଧର୍ମ ସଂସ୍ଥା ମାନଙ୍କରେ ଏତେ ପ୍ରକାର, କାହିଁକି ଯେକୌଣସି ଧର୍ମ ସଂସ୍ଥାରେ ଏତେ ପ୍ରକାର ବିଶୃଙ୍ଖଳାର କାରଣଟା କ'ଣ? ତା କାରଣ ହେଲା, ଯିଏ ଯେଉଁ ଧର୍ମ ସଂସ୍ଥାରେ ରହୁନା କାହିଁକି, ତାଙ୍କର ଲକ୍ଷ୍ୟ ସ୍ଥିରଟା ହେଇନି, ଲକ୍ଷ୍ୟ ଅଲଗା ଅଲଗା ହେଇଯାଉଛି, ଲକ୍ଷ୍ୟ ଭ୍ରଷ୍ଟ ହେଲେ ସବୁ ଜିନିଷ ହୁଏ। ଯେ ସମସ୍ତଙ୍କର ଲକ୍ଷ୍ୟ ହେଇଛି ଆମେ ଭଗବାନଙ୍କୁ ସୁଖ ଦେବା, ଗୁରୁକୃଷ୍ଣଙ୍କୁ ସୁଖ ଦେବା। ଯେତେ ପ୍ରଭୁପାଦ କୁହନ୍ତି ଗୋପୀମାନଙ୍କ ଭିତରେ, ସେ ଆଚାର୍ଯ୍ୟ ସେ ଆଣିଦେଇଛନ୍ତି, ଗୋପୀମାନଙ୍କ ଭିତରେ କମ୍ପିଟିସନ ଥିଲା, ପ୍ରତିଯୋଗିତା ଥିଲା, ଏନ୍ଭିୟସନେସ୍ ନଥିଲା। ତାଙ୍କ ଭିତରେ ପ୍ରତିଯୋଗିତା ଥିଲା ନା, ପ୍ରତିଯୋଗିତା ଆମ ସ୍ପିରିଟ, ସେ କରୁଛି ମୁଁ କରିବି, କିନ୍ତୁ କେହି କାହାକୁ ଯେ ଲଳିତା ବି ସରି ରାଧାରାଣୀ ଆଉ ଚନ୍ଦ୍ରାବଳୀ ତାଙ୍କ ଭିତରେ ଯେ ପୁରା ଶତ୍ରୁତା ଭାବ ଥିଲା ସେଟା ନୁହେଁ। ରାଧାରାଣୀଙ୍କର ଦୁଃଖ ଅଲଗା, ଚନ୍ଦ୍ରାବଳୀଙ୍କର ଦୁଃଖ ଅଲଗା, ଯେ କୃଷ୍ଣ ମୋ କୁଞ୍ଜକୁ ଆସିବା ଦରକାର, ମୁଁ ଅଧିକା ସୁଖ, ମୁଁ ଯେମିତି ହଉଛି ରାଧା ଦେଇପାରିବେନି, କାହାର ଭାବନା? ଚନ୍ଦ୍ରାବଳୀଙ୍କର ଭାବନା। ରାଧାଙ୍କର ଭାବନା କ'ଣ? ନା ଚନ୍ଦ୍ରାବଳୀଙ୍କର ସ୍ୱଭାବ ରୁକ୍ଷ, କୃଷ୍ଣ ଗଲେ ମୋ କୃଷ୍ଣ ଗଲେ ସେଠିକି ଦୁଃଖ ପାଏ, ମୁଁ କୃଷ୍ଣଙ୍କର ନା। ଆମେ ତାକୁ ଅର୍ଥ କରୁଛେ କ'ଣ, ଚନ୍ଦ୍ରାବଳୀ ରାଧାଙ୍କୁ ଯେ ତାଙ୍କ ଭିତରେ ନାଇଁ ନାଇଁ ନାଇଁ, ସେଟା ନାଇଁ, ଭାବଟା ଅଲଗା, ସେ ଜଗତରେ ସେ ଜିନିଷ ନାହିଁ, ଆମ ଏ ଜଗତରେ ଯାହା ଅଛି ସେ ଜଗତରେ ସେ ଜିନିଷ ନାହିଁ, ସେଠି କେବଳ ସେ। ଯଦି ରାଧାରାଣୀଙ୍କ ପାଖରେ ବା ଚନ୍ଦ୍ରାବଳୀଙ୍କ ପାଖରେ ରାଧାରାଣୀଙ୍କ ପ୍ରତି ଈର୍ଷା ଥାଆନ୍ତା ବା ସେ ଜିନିଷ, କୃଷ୍ଣ ତାଙ୍କ ଦିଗରେ ଯିବେନି, ଯିବେ କିଏ? ରାଗଦ୍ୱେଷ ରଖିଲେ କୃଷ୍ଣ କେମିତି ଯିବେ? ତାଙ୍କର ଦୁଃଖ, ଚନ୍ଦ୍ରାବଳୀଙ୍କର ଦୁଃଖ ମୋ ଭଳି ରାଧା କେବେ ସୁଖ ଦେଇପାରିବେନି। ରାଧାରାଣୀଙ୍କର ଦୁଃଖ କ'ଣ? ଚନ୍ଦ୍ରାବଳୀ ମୋ ଭଳି ଦୁଃଖ ଦେବେ, ଭାବଟା ଅଲଗା ନା। ତେଣୁ ଯେତେ ପ୍ରକାର ବିଶୃଙ୍ଖଳା ସ୍ପିରିଚୁଆଲ ଲାଇନ୍ରେ ତୁମେ ଦେଖିବ, ଯେତେ ପ୍ରକାର ବିଶୃଙ୍ଖଳା, ତାର ଗୋଟେ କାରଣ ହଉଛି ସେକେଣ୍ଡ ଡିଜାୟାର, ଦ୍ୱିତୀୟ ଅଭିଳାଷ ରହୁଛି। ସେ ବଡ଼ ହବାର ଅଭିଳାଷ ଥାଇପାରେ, କି ଗୋଟେ କିଛି ପୋଜିସନ ଅଭିଳାଷ ଥାଇପାରେ, ବା ଯେକୌଣସି, ସେଥିପାଇଁ ଗଣ୍ଡଳ ହଉଛି। ଯିଏ ଲକ୍ଷ୍ୟ ସ୍ଥିର କରିଦବ ସେ ସବୁବେଳେ ଗୋଟେ ଏକାକି ରହିପାରିବ, ସମସ୍ତ ସାଙ୍ଗରେ ରହିପାରିବ। ସେ ଯୋଉଠି ଲକ୍ଷ୍ୟ ସ୍ଥିର ହେଲା, ମୁଁ କୃଷ୍ଣଙ୍କୁ ସେବା କରିବି, ଗୁରୁ ଆଚାର୍ଯ୍ୟଙ୍କୁ ପ୍ରଭୁପାଦଙ୍କୁ ଖୁସି କରିବି, ଯେଉଁଠି ରହିବି ମୁଁ ସେବା କରିବି, ତା ପାଇଁ ବ୍ୟବସ୍ଥା ଆସିଛି। ଲକ୍ଷ୍ୟଟା ତୁମେ ସ୍ଥିର କର, ମୋତେ ଭଗବାନ ଦରକାର, ମୁଁ ଭକ୍ତ ହେଇଛି କୃଷ୍ଣଙ୍କୁ ପାଇବା ପାଇଁ। ତୁମେ କୃଷ୍ଣଙ୍କୁ ପାଇବା ପାଇଁ ଆସିଛ କି? ଫାର୍ଷ୍ଟ ପ୍ରଶ୍ନ, ଆକୁ ତାକୁ ଦୋଷ ଦିଅନି, ଜିବିସି କ'ଣ କରୁଛି, ସେ ପ୍ରେସିଡେଣ୍ଟ କ'ଣ କରୁଛି, ତୁମେ ଭଗବାନ ପାଇବା ପାଇଁ ଆସିଛ କି? ତୁମେ ଭଗବାନ ପାଇଁ ଆସ, ଭଗବାନ ପ୍ରାର୍ଥନା କର, ତୁମ ପାଇଁ ବ୍ୟବସ୍ଥା ଚାଲି ଆସିବ, ପ୍ରଭୁଙ୍କୁ ଯଦି ପାଇବା ପାଇଁ ଆସିଛ। ଆଉ ତୁମେ କହିବ ସଂସାରକୁ ଡରିକି ମୁଁ ବାହା ଚୋରା ହେବିନି, ମୋର ସଂସାର କଷ୍ଟ, ମୁଁ ସେଇଥିପାଇଁ ଆସିଛି, ସେଥିପାଇଁ ଶାସ୍ତ୍ର ଭଗବାନ ତୁମକୁ ଖାଇବା ପିଇ ଦେଇଗଲେ ସେମିତି ରଖିବେ? ମୁଁ ତ ଖୋଲି କହୁଛି ତୁମକୁ, ମୁଁ ଡରି କହୁନି କାହାକୁ। ତୁମେ ଭାବନି ତୁମେ ଅଲ୍ଟରନେଟିଭ ମୋଟିଭରେ ତୁମେ ରହିଯିବେ ହେଲା ହେଲେ ସବୁବେଳେ ମନେ ରଖିବା ଦରକାର ଭଗବାନ ଅଛନ୍ତି। ଆମେ ଆମେ ତୁଳସୀ ମାଳି ପିନ୍ଧିଛେ, ପିନ୍ଧୁଛ ତୁଳସୀ ମାଳି ତୁମେ, ସେ ପତ୍ର ପଡ଼ିଲେ ଠାକୁର ଭୋଗ ଖାଉଛନ୍ତି। ତୁମେ ଯାହା ଭାବନା ଅଛି ପ୍ରତିକ୍ଷଣ ସେ ଜାଣୁଛନ୍ତି, ତୁମେ ତାଙ୍କୁ ଠକେଇ ପାରିବନି, ତୁମେ କୃଷ୍ଣଙ୍କୁ ଠକେଇ ପାରିବନି। ତୁମେ ଭାବିବନି ମୁଁ ଆରାମସେ ରହି କୃଷ୍ଣଙ୍କ ଜିନିଷକୁ ମୋର ଖାଇ ପିଇକି ବଞ୍ଚିକି ଆରାମସେ ରହିଯିବି, ନାଇଁ ନାଇଁ। ସେ ବହୁତ ତାଙ୍କ ସାଙ୍ଗରେ କପଟ କଲା ମାନେ ସେ ବହୁତ ଭୟଙ୍କର। ଆମ ଜୀବନ ଅତି ସରଳ ନିଷ୍କପଟ ହେବା ଦରକାର, ଆଉ ସବୁବେଳେ ଗୁରୁ ବୈଷ୍ଣବଙ୍କ ଆଶ୍ରିତ ହେଇ ପ୍ରାର୍ଥନା କରିକି ଯିବା ଦରକାର, କାରଣ ଆମକୁ ବହୁତ ବଡ଼ ଆଚିଭମେଣ୍ଟ, ବହୁତ ବଡ଼ ଲକ୍ଷ୍ୟ, ବହୁତ ବଡ଼ ଜାଗା ସ୍ଥାନକୁ ଯିବାର ଅଛି। ଆମକୁ ଆମ ଗୌଡ଼ିଆର ଭାବ ରହିଲା କେବଳ ମଞ୍ଜୁରୀ ଭାବଟା, ସଖୀ ମଞ୍ଜୁରୀ ନା, ଆଉ ଆମେ ସେଇଠିକି ଯିବା ଆଉ। ତୁମେ ପଢ ସଖୀମାନଙ୍କର ମଞ୍ଜୁରୀମାନଙ୍କର କ'ଣ, ଆମକୁ ବାରଣ ବି କରିଦେଲା ଆଚାର୍ଯ୍ୟମାନେ, ତୁ ସେଟା ଡିସ୍କସନ୍ ବି କରନି ବର୍ତ୍ତମାନ ଷ୍ଟେଜ୍ରେ, ତୁମ ଦେହ ବି ନୁହେଁ ସେଗୁଡ଼ାକ ଅଛି। ତୁମେ ଖାଲି ଗୁରୁକୁ ଫଲୋ କରିକି ଚାଲ, ତାପରେ ତୁମେ ଯାଇ ଜାଣିବ। ସେଥିପାଇଁ କେବେ ଭକ୍ତିଦାନ ଶେଷ ଠାକୁର ଦଶମ ସ୍କନ୍ଧ ଆଲୋଚନା କରୁନା, ମୁଁ ତାଙ୍କର ଗୋଟେ ଷ୍ଟେଟମେଣ୍ଟରେ ପଢ଼ୁଥିଲି, ସେ କେବେ ଦଶମ ସ୍କନ୍ଧ ଉପରେ କିଛି କହିନା, ଏତେ ଷ୍ଟ୍ରିକ୍ଟ ଥିଲେ। ସେ ଜାଣିଛନ୍ତି ଜୀବମାନେ ସଜିଆ ହେଇଯିବେ, ସିଧା ଗୁରୁଙ୍କର କଥା, ତୁମେ କୃଷ୍ଣ ପ୍ରତି ଆଣିଛ ଗୁରୁଙ୍କୁ ଦେଖ, ଲକ୍ଷ୍ୟଟାକୁ ଆମକୁ ସ୍ଥିର କରିବାକୁ ପଡ଼ିବ ବହୁତ। ଭଗବାନଙ୍କୁ ଏଥିପାଇଁ ପ୍ରଚୁର ପ୍ରାର୍ଥନା, ସମୟ ବହୁତ ବଦଳି ଯାଉଛି। ପ୍ରଭୁମାନେ ଯେତେବେଳେ ଆସିଥିଲେ ସେତେବେଳେ ପଚାରନ୍ତୁ ଗୁରୁଦେବଙ୍କ କଥା, ସେ କହିବେ କେମିତି ସେତେବେଳେ କେମିତି ଜୀବନ ଥିଲା, ଆମେ ଯେତେବେଳେ ଆସିଲା ବେଳକୁ କିଛି ବଦଳିଥିଲା, ବର୍ତ୍ତମାନ ଦେଖିଲା ବେଳକୁ କ'ଣ ବଦଳି ଗଲାଣି। ୟା ପରେ ଯେଉଁ ଜେନେରେସନ ଆସିବ ପୁରା ବଦଳିଯିବ, ସମୟ ସିନା ବଦଳିଯିବ, ପ୍ରିନ୍ସିପଲଟା ବଦଳିଯିବ କି? ଆମେ କହିଦେଉଛୁ ସମୟ ବଦଳିଗଲା, ସମୟ ବଦଳି ଯାଇପାରେ, କିନ୍ତୁ ସେ ହରେ କୃଷ୍ଣ ଜପ କରିବାକୁ ପଡ଼ିବ, ଆଉ ଭଗବାନ ପାଖକୁ ଯିବାର ରାସ୍ତାଟା ସେ ଗୋଟିଏ। ଭାଗବତ ତୁମ ପାଇଁ ବଦଳିବନି, ବି କେୟାରଫୁଲ। ତୁମେ କହିବ ଯେ ମୁଁ ଏଇ ହଁ ଆଜ୍ଞା ଏମିତି ହେଲା ହେଲେ ଆଉ ଏଠି ପେଚ ପକା କାମ ନାହିଁ, ପ୍ରଭୁଙ୍କ ପାଖକୁ ଯିବା ଗଲେ ସେଇ ସେମ୍ ପ୍ରିନ୍ସିପୁଲ। ସେଥିରେ ଜଗତ ବଦଳିପାରେ, ଜେନେରେସନ ବଦଳିପାରେ, ସେଟା ଚେଞ୍ଜ କରିହବ। ସେଥିପାଇଁ ଆମକୁ ବହୁତ ଭଗବାନଙ୍କୁ ପ୍ରଚୁର ଅଜସ୍ର ପ୍ରାର୍ଥନା ସାଧୁଗୁରୁଙ୍କୁ କରିବାକୁ ପଡିବ, ଖାଲି ଯଦି ବଞ୍ଚେଇକି ରଖିଦେବେ ତାହେଲେ ତାଙ୍କର କୃପାରେ ଯଦି କିଛି ଏସବୁ ସ୍ପିରିଚୁଆଲ ଜିନିଷ ରିଭିଲ୍ ହବ ହବ ନ ହବନି। ଯେମିତି ଇନ୍ଦ୍ର କହୁଛନ୍ତି ନା, ମୁଁ ପଶୁ, ମୁଁ ମୂଢ଼, ମୁଁ ଭକ୍ତ ହେଲିନି, ମୁଁ ଅସୁର ନୁହେଁ କି ଭକ୍ତ ନୁହେଁ, ନହେଲେ ତ ଏଇଟା ହେଇପାରିବେନି। ଆଉ ଇଏ ମାନ ଅଭିମାନ ରାଗ ଦ୍ୱେଷ ଏସବୁ କିଛି କାମରେ ଲାଗିବନି, ଏସବୁ ସବୁ ମେଟେରିଆଲ, ସବୁ ଭୌତିକ ଜିନିଷ। ସବୁ ବର୍ତ୍ତମାନର ସମୟ ଆସୁଛି, କେବଳ ପ୍ରଚୁର ପ୍ରଚୁର ଭାବରେ ଏନଗେଜମେଣ୍ଟ ଦରକାର। ବର୍ତ୍ତମାନ ଯଦି କିଛି କୁହାଯାଏ ଭକ୍ତ ସମାଜକୁ ବଞ୍ଚିବାର ସରଳ ରାସ୍ତା କିଛି ଅଛି, ପ୍ରଚୁର ଭାବରେ ସେବା କରିବା ଦରକାର, କାରଣ ଯେମିତି ତାଙ୍କ ଚେତନା ଭିତରକୁ ବାହାର କଥାଗୁଡ଼ାକ ନ ଆସୁ। କାରଣ ଆମ ବେଳେ ସବୁ ଏମିତି ନଥିଲା, ଯେଉଁ ମିଡ଼ିଆ ମୋବାଇଲ ଫୋବାଇଲ ଏଗୁଡ଼ା ନଥିଲା ନା, ବର୍ତ୍ତମାନ ସବୁ ଭର୍ତ୍ତି ହେଇଗଲାଣି ପୁରା। କୃଷ୍ଣ କେମିତି ମନେ ରହିବେ? ଆମେ କୃଷ୍ଣ ଚେତନା ରହିବା, ସବୁବେଳେ କୃଷ୍ଣଙ୍କୁ ଚିନ୍ତା କରିବା, ସବୁବେଳେ ଆମକୁ ଏନଗେଜମେଣ୍ଟ ରହିବାକୁ ପଡ଼ିବ, ସ୍ପିରିଚୁଆଲ ପ୍ରୋଗ୍ରାମ ବନେଇବାକୁ ପଡ଼ିବ, ଶ୍ରବଣ କରିବି, ଜପ କରିବି, ଭଜନ କରିବି, କଥା ଭାଷା, ଆଉ ସମୟ ନାହିଁ ଆମକୁ, ବିଶ୍ରାମ ନାହିଁ। ଆଉ ଗୁରୁକୁ ପ୍ରଚୁର ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କୁ ସବୁବେଳେ ପ୍ରାର୍ଥନା କରିବାକୁ ପଡ଼ିବ, ଆମକୁ କୃପା କରନ୍ତୁ କି ମୋର ଚେତନା କୃଷ୍ଣ ରୁହନ୍ତୁ। ଇନ୍ଦ୍ର ଏଭଳି ଭାବରେ ପ୍ରାର୍ଥନା କରିକି, କିନ୍ତୁ ବ୍ରହ୍ମାଙ୍କୁ କିଛି ଭଗବାନ ଉତ୍ତର ଦେଇନଥିଲେ, କିନ୍ତୁ ଇନ୍ଦ୍ରଙ୍କ ପ୍ରତି ପ୍ରସନ୍ନ ଥିଲେ, ଇନ୍ଦ୍ରଙ୍କୁ ଉତ୍ତର ଦେବେ କାହିଁକି? ତାର ଆଚାର୍ଯ୍ୟମାନେ ଗୋଟେ ଟିକାର ଭାବରେ ଲେଖିଛନ୍ତି, ଚକ୍ରଧର ଲେଖିଥିବ ଯେ ମୁଁ ପଢ଼ିଥିଲି ଆଗରୁ, ଇନ୍ଦ୍ର ବ୍ରହ୍ମାଙ୍କର ଗୋଟେ ଜିନିଷ ହେଲା, ବ୍ରହ୍ମା ଦୂରେଇ ଦେଇଥିଲେ କାହାକୁ? ସଖାମାନଙ୍କୁ ଦୂରେଇ ଦେଇଥିଲେ, ଗୋବର୍ଦ୍ଧନକୁ ଦୂରେଇ, କୃଷ୍ଣଙ୍କୁ ଟିକେ ଦୁଃଖ ହେଇଥିଲା। କିନ୍ତୁ ଏଠି ଯଦି ଇନ୍ଦ୍ର ଦୁଃଖ ଦେଇଥିଲେ, ଏ ସମସ୍ତଙ୍କୁ କୃଷ୍ଣ ଇନ୍ଦ୍ର ସମସ୍ତଙ୍କୁ ମିଶେଇ ଦେଇଥିଲେ, ସବୁ ରଜବାସୀମାନେ ଗୋଟେ ଦିନ ରହିଥିଲେ। ଆଉ ସେଠୁ ସବୁଠୁ ବଡ଼ ସୁଖ ହେଇଥିଲା ରାଧାରାଣୀଙ୍କର ଆଉ ଗୋପୀମାନଙ୍କର, କାହିଁକି ସବୁବେଳେ ଗୋଟେ ମର୍ଯ୍ୟାଦା ମାନନ୍ତି, ବାହାର ହେଲା ଡରନ୍ତି, କିନ୍ତୁ ସାତ ଦିନ ସେ ପ୍ରଚୁର ଭାବରେ କୃଷ୍ଣଙ୍କର ମୁଖମଣ୍ଡଳକୁ ଦର୍ଶନ କରିଛନ୍ତି, ତାଙ୍କ ଭାବକୁ ଦର୍ଶନ କରିଛନ୍ତି। ଶୁଣୁଥିଲେ ଚକ୍ରବାଦ କହୁଛନ୍ତି ଭଗବାନ ବିଶ୍ୱରୂପ ହେଇଥିଲେ ଗୋବର୍ଦ୍ଧନ ଧାରଣ କଲାବେଳେ, ବହୁମୁଖୀ, ରାଧାରାଣୀଙ୍କ ପ୍ରତି ଯାଇଛନ୍ତି, ରାଧାରାଣୀଙ୍କର ଭାବକୁ ସିଏ ଆସ୍ୱାଦନ କରୁଛନ୍ତି, ସଖାମାନଙ୍କୁ ଯାଇଛନ୍ତି, ସଖାମାନଙ୍କ ଆସ୍ୱାଦନକୁ, ସାତ ଦିନ ଭିତରେ ଏଇଟା ଚାଲିଛି। ନହେଲେ ତାଙ୍କ ନକ୍ଷତା ତୃଷ୍ଣ ଆଡ଼େ ଭୁଲିଗଲେ କେମିତି? ରୂପ ମାଧୁର୍ଯ୍ୟରେ ସମସ୍ତଙ୍କୁ ଭୁଲେଇକି ରଖିଥିଲେ, ଏସବୁ ସେମାନେ ଜାଣିଛନ୍ତି, ସବୁ ଲେଖିଛନ୍ତି ନା, ରଚନା କରିଛନ୍ତି ନା। ତାହେଲେ ଇନ୍ଦ୍ରଙ୍କୁ ଉତ୍ତର ଦେବେ ଭଗବାନ, କହିବେ ଯେ ତୁମର ଦୋଷ ହଉଛି ଏଇଟା, ଐଶ୍ୱର୍ଯ୍ୟ ଦୋଷ ଖାଲି ସେ ଐଶ୍ୱର୍ଯ୍ୟ ପଦବୀ କଥା, ଐଶ୍ୱର୍ଯ୍ୟ କଥା ଖାଲି ପ୍ରଭୁ କହି ମୋତେ ଦେଖିପାରିବେନି, ଯେଉଁମାନଙ୍କର ପଦବୀ ଆଉ ଧନ ରହିଛି ମୋତେ ଦେଖିପାରିବେନି, ସେଥିପାଇଁ ମୁଁ ତୁମକୁ ଆଜି କହିବି ସୁନ୍ଦର ପ୍ରବଚନ ଦେ। हरे कृष्ण जय ग्रंथ श्रीमद भागवतम की जय। श्रील प्रभुपाद गुरुदेव की जय। निताई गौर।